वासुदेवाय
ॐ नमो भगवते वासुदेवाय
श्रीमद्भागवतं
दशमस्कन्धः
षट्चालीस अध्याय श्लोक 46। ए ये परशर प्रभु टिके भुवन पति को डाकिदेले विषय प्रभु डाकिदेले विषय प्रभु किमस्मा भी बनो बनो को भी दस सड़चालीस छियालीस मिल रहा था अच्छा हाँ अन्याभिर्वा महात्मनः श्रीपते आप्तकामस्य आप्तकामस्य कृतार्थ कृतात्मनः हरे कृष्ण प्रणामे आजि श्रीमद्भागवतं दशम स्कन्ध षट्चालीस अध्याय श्लोक छयालीस उपर कथा कहिबा। गतकाली आम पैंचाश श्लोक आलोचना करते तेणु ये जो पैंचाश श्लोक जो आम कही जो मैंने वाम स्वभाव संपन्न व्यक्ति मैंने वामन स्वभाव संपन्न वाम स्वभाव लेफ्ट लेफ्ट विंग वाम स्वभाव संपन्न गोपी मैने करते कहीं आसवे सी से राजा हो गले आ नरेन्द्र कन्या को विवाह करे आर सुबोद मान सब अच्छा आउ से आसवे ठीक देखने पड़गला तेणु आ कौन आसवे तेणु ये भाव में जो कहते हम कल गत काली आलोचना करते शोकटी तेणु आप गोटे ये थे कर दिखते ये पड़गला चल थोड़ा कौन सीटा चल थ ना ये कर तेणु बर्तमान कौन किम आउ कत गोपी कौन तेणु ये कह किम अस्मा भी तुम कौन कौ सखी से कौन आसवे कहीं कौन से राजा होती नरेन्द्र कन्या को विवाह करेंगे आम भाई गोपाल गोपाल मान को सब पचारे ना कौन आउ से सब प्रकार सुहद रही कौन तुम्हें कौन कौ सखी कहाँ के विषय कथा कह जान तो श्रीपति सी लक्ष्मीपति श्रीपति कौन आवश्यकता अच्छे ना कौन आमर दरिद्र व्यक्ति सब दरकार धन सब दरकार यहाँ दरकार सीटा दरकार सब जिते जहाँ दे पूर्ण हम ना दरिद्र व्यक्ति किंतु जो मैंने कौन जो मैंने सन्तुष्ट रही सन्तुष्टता हूँ गोटे मनर गोटे तपस्या ब्राह्मण गुण हूँ सन्तोषता जहाँ मिल भगवान जहाँ देमती आमर सुदामा सुदामा ये दरिद्र थे किंतु सी चाहून जा कृष्ण बंधु सफा कही जिते जहाँ दरकार देदेवे सी भगवान कौन अभाव अच्छी ना कि तथापि से चाहून जावाप धन मागेप भगवान धन कौन माग भगवान समस्त जहाँ जहाँ आवश्यकता पूरण कर मनुष्य मान आवश्यकता पूरण करेंगे ना अशी लक्ष जीवन जीव ये आवश्यकता पूरण कर मनुष्य चार लक्ष प्रकार मनुष्य आवश्यकता पूरण करें पुणी भगवान भक्त हाँ पुणी भगवान कहे प्रभु मत खाया दि गिव अस आवर डेली ब्रेड क्रिश्चियन मानक गोटे रही है फ्राइडे दिन जी सप्ताह गोटे थर जी कन्फ्यूज करदे प्रभु यहाँ आम भूल कलु आमको क्षमा कर दिंतु अर्थ ता पर दिन रविवार दिन से जी सोमवार शनिवार पर पुणी पाप कार्य करेंगे रविवार आस कन्फ्यूज करदे गल सर कौन आउे मागे प्रभु गिव अस आवर डेली ब्रेड आमर जो आवश्यकता रही है सीटा दि महाप्रभुपाद महाराज जो कहती तेणु जो मैंने नास्तिक व्यक्ति से कहे ये सब जो जाए वास्तविक व्यक्ति भगवान पाखे प्रार्थना करेंगे जीशु कृष्ण को प्रार्थना करेंगे आमको दि खाया आम आज खाद्य को दि तेणु से आसवे हाँ से पचारे नास्तिक मैंने पचारे सब ट्रक आसवे ଯଦି କ'ଣ ତୁମକୁ ମିଳିଲା ଖାଇବାକୁ ମାଗିଲ ଦେଲେ ତୁମକୁ ନା ନାହିଁ ଦେଲେ ନା ନିଅ ଦେଉଛୁ ନିଅ ଆମେ ଦେଉଛୁ ନିଅ ଆମକୁ ତୁମେ ପୂଜା କର ଭଗବାନ କ'ଣ ପୂଜା କରୁଛ ଆରେ ତୁମେ ଯେଉଁ ଆଣିଛ କେଉଁଠୁ ଆଣିଛ ତୁମେ କ'ଣ ତୁମେ ହାତରେ ତିଆରି କରୁଛ ନା କ'ଣ ତୁମ ନିଜ ଶରୀର ତୁମର ଶରୀର କ'ଣ କ୍ଷେତ୍ରଜ୍ଞ ଚାବି ମାଙ୍କ ବିଧି ଯେଉଁମାନେ ଜାଣନ୍ତି ପ୍ରକୃତିରେ ଶରୀର ହେଉଛି ଭଗବାନଙ୍କର ଆମକୁ ଭଡ଼ାରେ ମିଳୁଛି ଆମକୁ ଭଡ଼ାରେ ମିଳିଛି ଏ ଶରୀରଟି ଏଇଟା ହେଉଛି ପ୍ରକୃତିରେ ଭଗବାନଙ୍କର ଏତେ କେତେ ଜଣ ଜାଣିଛନ୍ତି ସେମାନେ ଭାବୁଛନ୍ତି ମୁଁ ଏଇ ଶରୀର ମୋର ଶରୀର ବୋଲି ଖୁବ୍ କ୍ୱଚିତ ଲୋକ ଜାଣନ୍ତି ମୁଁ ଏଇ ଶରୀର ଯାହା ବି ହଉ ତେଣୁ ଶ୍ରୀପତି ଲକ୍ଷ୍ମୀପତି ସିଏ ତାଙ୍କର କ'ଣ ଆବଶ୍ୟକତା ଅଛି ଯେ ତୁମେ ପୂରଣ କରିବ ତେଣୁ ଏଠି କୁହାଗଲା କିମ୍ ଅସ୍ମାଭିର୍ ବନୌ କଭି ଆମେ ବନରେ ରହିଛେ ବନୌ କଭି ବନଟା ହେଉଛି ସାତ୍ତ୍ୱିକ ବାସ ଏକାଦଶ ସ୍କନ୍ଧ 25 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ସ୍ଥାନର ସବୁ ଗୁଣ ରହିଛି ବନସ୍ତୁ ସାତ୍ତ୍ୱିକ ବାସ ବନରେ ବନଟା ହେଉଛି ସାତ୍ତ୍ୱିକ ଗୁଣ ସେଠି ରହିଛି ବନ ଗ୍ରାମ ରାଜସ୍ୱ ଗ୍ରାମ ଉଚ୍ଚତେ ଗ୍ରାମଟା ହେଉଛି ରାଜସିକ ରଜଗୁଣର ପ୍ରାଧାନ୍ୟ ରହିଛି ଏବଂ ତମ କେଉଁଟା ନା ଦ୍ୟୁତ ନିକେତନ ଇତ୍ୟାଦି ଏସବୁ ତମ ଗୁଣର ସ୍ଥାନ ରହିଛି ତେଣୁ ବନସ୍ତୁ ସାତ୍ୱିକ ବାସ ବନରେ ସାଧାରଣତଃ ମୁନି ଋଷିମାନେ ବନକୁ ଯାଇକରି ଭଗବାନଙ୍କ ଆରାଧନା କରନ୍ତି ଭଗବାନ ଶୁଦ୍ଧ ସତ୍ୱସ୍ତରର ଆମେ ଅନ୍ତତଃ ପକ୍ଷେ ସତ୍ୱସ୍ତରକୁ ଆସିଲେ ଆମେ ଭଗବାନଙ୍କୁ ଜାଣିବା ତେଣୁ ସେ ସ୍ଥାନର ଇମ୍ପୋର୍ଟାନ୍ସ ରହିଛି ସବୁ କାର୍ଯ୍ୟ ପାଇଁ 5 ରହିଛି କାରଣ କ'ଣ କ'ଣ ନା ଅଧିଷ୍ଠାନ ତଥାକର୍ତ୍ତା କରଣଂଚ ପୃଥକ୍ ବିଧମ୍ ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ ଭଗବଦ୍ଗୀତା 8 ଅଧ୍ୟାୟରେ ଭଗବାନ କଥା କହିଲେ ଶାରୀରଂ ବାଂ ମନୋଭିର୍ଯତ୍ କର୍ମ ପ୍ରାରବତ ନର ଶାରୀରଂ ବାଂ ମନୋଭିର୍ଯତ୍ କର୍ମ ପ୍ରାରବତ ନାଜ୍ୟଂ ବା ବିପରୀତଂ ବା ପଞ୍ଚେତି ତସେ ଏସବ ତୁମେ ଧର୍ମ କାର୍ଯ୍ୟ କର ବା ଅଧର୍ମ କାର୍ଯ୍ୟ କର ଯାହା ହଉ 5 କାରଣ ରହିଛି ଗୋଟା ହେଉଛି ଅଧିଷ୍ଠାନ ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି ଅଧିଷ୍ଠାନ ତଥା କର୍ତ୍ତା ଯିଏ କରୁଛନ୍ତି କରଣଂଚ ପୃଥକ୍ ବିଧ ବିଭିନ୍ନ ପ୍ରକାର ଯେଉଁ ଆବଶ୍ୟକତା ଯେଉଁ କରଣ ବା ସବୁ ଉପକରଣ ସବୁ ଲାଗୁଛି ଏବଂ ବିବିଧାଶ ପୃଥକ୍ ଚେଷ୍ଟା ବିଭିନ୍ନ ପ୍ରକାର ଚେଷ୍ଟା କରାଯାଉଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଦୈବଂ ଚୈବାତ୍ର ପଞ୍ଚମ ଭଗବାନଙ୍କର ଅନୁମତିରେ ସେସବୁ କାର୍ଯ୍ୟ ହେଉଛି ଭଗବାନଙ୍କର ଦେବତା ଭଗବାନଙ୍କର ଯେଉଁ ରହିଛି ତାଙ୍କର ଆଶୀର୍ବାଦ ବା ତାଙ୍କର ଅନୁମତି ବା ତାଙ୍କର ଇଚ୍ଛା ସେଇ ଅନୁସାରେ ଏଇଟା ହେଉଛି ସବୁଠାରୁ ବଡ଼ ଫ୍ୟାକ୍ଟର ସବୁଠାରୁ ବଡ଼ ଯେଉଁ ରହିଛି କ'ଣ କାର୍ଯ୍ୟରେ ଏସବୁ ସହାୟକ ବଡ଼ ସହାୟକ ହେଉଛି ଭଗବାନଙ୍କର ଇଏ ଭଗବାନ କୃପା ଯେତେବେଳେ ଗଲେ ସମସ୍ତେ ଭଗବାନ ସୀତାଦେବୀଙ୍କୁ ଅନ୍ୱେଷଣ କରିବା ପାଇଁ ରାମଚନ୍ଦ୍ର ଭଗବାନ ସମସ୍ତେ ଯାଉଥିଲେ ବହୁତ ରହିଥିଲେ ବାନର ସେନା ରହିଥିଲେ ସବୁ ଯାଉଥିଲେ କିନ୍ତୁ ଭଗବାନ ରାମଚନ୍ଦ୍ର ହନୁମାନଙ୍କୁ ଡାକିଲେ ହନୁମାନ ହନୁମାନ କହିକିଲେ ଦେଲେ ତାଙ୍କର ମୁଦିକୁ କାଢ଼ିକି ଦେଲେ ମୁଦିକି ନିଅ ଏଇଟା କୃପା ଭଗବାନ କୃପାରେ କ'ଣ ନ ହେଇପାରିବ ମୁଦି ଦେଲେ ଭଗବାନ ଜାଣନ୍ତି କ'ଣ ହେବ କ'ଣ ନାହିଁ ଭଗବାନ ସବୁକିଛି କରିପାରିବେ କିନ୍ତୁ ଆମେ ଭଗବାନଙ୍କ ସେବା କଲେ ଆମକୁ ସେ ଯଶ ପ୍ରଦାନ କରିବେ ଭଗବାନ କ'ଣ ନିଜେ ସବୁ ବ୍ୟବସ୍ଥା କରିଦେଇନଥାନ୍ତେ କି ସେ ଚାହିଁଥିଲେ ରାବଣକୁ ହତ୍ୟା କରିଦେବେ ଯଦି ଚିନ୍ତା କରନ୍ତି ରାବଣ ମୃତ୍ୟୁବରଣ କର କହିଥାନ୍ତି ରାବଣ ମୃତ୍ୟୁବରଣ କରିଥାନ୍ତା ଏ ଲୀଳାଟା ସଂଗଠନ କରିବା ପାଇଁ ଭଗବାନ ଏସବୁ ଏ ଲୀଳାକୁ ଆମେ ସ୍ମରଣ କରିବା ଚିନ୍ତନ କରିବା କୀର୍ତ୍ତନ କରିବା ଏଇଟାରେ ଆନନ୍ଦ ଅନୁଭବ କରିବା ରାମ ରାବଣ ଯୁଦ୍ଧ ଭଗବାନ ନିଜେ ଆସ୍ୱାଦନ କରିବେ ରାବଣ ସହିତ ଯୁଦ୍ଧକୁ ଆସ୍ୱାଦନ କରିବେ ଭଗବାନ ଭଗବାନଙ୍କର ଯୁଦ୍ଧ ପ୍ରବୃତ୍ତି ରହିଛି ତେଣୁ ତାଙ୍କର ଭକ୍ତଙ୍କୁ ପଠାଇଲେ ଯାଅ ଏ ରୋଲ୍ କରିବ ମୋର ଏଗେନଷ୍ଟରେ ରୋଲ୍ କରିବ ଜୟ ବିଜୟ ଆସିଲେ ସତ୍ୟଯୁଗରେ ଯୁଦ୍ଧ କଲେ ହିରଣ୍ୟାକ୍ଷ ହିରଣ୍ୟକଶିପ ଉପରେ ଯୁଦ୍ଧ କଲେ ଭଗବାନ ବରାହାଦେବ ଏବଂ ନୃସିଂହଦେବ ରୂପରେ ଆସିକରି ଯୁଦ୍ଧ କଲେ ପୁଣି ତ୍ରେତା ଯୁଗରେ ଆସିଲେ ରାବଣ କୁମ୍ଭକର୍ଣ୍ଣ ରୂପରେ ଆସିଲେ ଭଗବାନ ରାମଚନ୍ଦ୍ର ନିଜେ ଯୁଦ୍ଧ କଲେ ଦୁଇ ଜଣ ସହିତ ପୁଣି ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସି ଯୁଦ୍ଧ କଲେ ଶିଶୁପାଳ ସହିତ ଯୁଦ୍ଧ ଆଉ କରିନାହାନ୍ତି ଖାଲି ଅସ୍ତ୍ରରେ କାଟିଦେଲେ ସୁଦର୍ଶନ ଚକ୍ରରେ କାଟିଦେଲେ, କିନ୍ତୁ ଦନ୍ତପକ୍ର ସହିତ ଯୁଦ୍ଧ କରିଛନ୍ତି ମଥୁରା ପାଖରେ ନତିହା ସେ ସ୍ଥାନ ରହିଛି। ତେଣୁ ଇଏ ଯେଉଁ ରହିଛି ଭଗବାନ ଯୁଦ୍ଧ ପ୍ରବୃତ୍ତି, ତେଣୁ ଇଏ ଯେଉଁ ଭଗବାନଙ୍କର ଲୀଳା, ଏଇଟା ଭଗବାନ ଲୀଳା ଭଗବାନ ଦେଲେ ହନୁମାନଙ୍କୁ, କହିଲେ ନିଅ ମୁଦିକି ଦେଲେ, ନେଇ ମୁଦି ନେଇକି ଯାଅ। ତେଣୁ ହନୁମାନ ଯେଉଁ ନେଲିକି ନେଇକି ଯାଇକି କେଉଁଠି ରଖିଥିବେ କେହି ତାଙ୍କ ପକେଟ୍ ନାହିଁ, କେମିତି ରଖିଥିବେ? ଯାହା ବି ହଉ ହନୁମାନ ରଖିଥିଲେ, କେୟାରଫୁଲ ରଖିଥିଲେ, ଡେଇଁଲି ଲମ୍ଫ ପ୍ରଦାନ କଲେ। ତା ପୂର୍ବରୁ ଜାଣିନଥିଲେ ହନୁମାନ ଡେଇଁପାରିବେ କି ନାହିଁ, ହନୁମାନ କିଏ ନିଜେ ଜାଣିନଥିଲେ ତାଙ୍କର ଏତେ ଶକ୍ତି ରହିଛି ବୋଲି। କେଉଁଠି ଅନ୍ୱେଷଣ କରିବେ କିଏ କ'ଣ, ବହୁତ ବନର ସେନା କିଏ କୁଆଡ଼େ ସବୁ ଯାଇଛନ୍ତି, ଏମାନେ ପୂର୍ବଭୂମିକୁ ହେଇକି ଯାଇ ପହଞ୍ଚିଲେ, ବହୁତ ମଝିରେ ବହୁତ ଡିଷ୍ଟର୍ବାନ୍ସ ସବୁ ହେଲା, ଅନ୍ତିମରେ ପହଞ୍ଚିଗଲେ ସମୁଦ୍ର, ଶହେ ଯୋଜନର ସମୁଦ୍ର, ଶହେ ଯୋଜନର ସମୁଦ୍ର ପହଞ୍ଚିଗଲେ କିଏ ତା ଏଇଟାକୁ ପାର ହେବ? ଅଙ୍ଗଦ, ତାପରେ ଅଙ୍ଗଦଙ୍କର ରହିଛି ସେ ପଳେଇଯିବେ, ତାପରେ ଆମର ରହିଛନ୍ତି ଜାମ୍ବବାନ ସିଏ ମଧ୍ୟ ଯାଇପାରିବେ, ହନୁମାନ, ଏଇ ତିନି ଜଣ ହେଉଛନ୍ତି ଅନ୍ତିମ ପ୍ଲେୟାର, ଏମାନେ ସବୁ ଏମାନେ ଏଭଳି ଭାବରେ ଯାଇବେ। ତେଣୁ ହନୁମାନ କିନ୍ତୁ ଜାଣିନାହାନ୍ତି ତାଙ୍କର କେତେ ଶକ୍ତି ଅଛି, ଆମେ ମଧ୍ୟ ଜାଣିନା ଆମର କେତେ ଶକ୍ତି ଅଛି। ହନୁମାନ ଯେଭଳି ଭାବରେ ଅଭିଶାପଗ୍ରସ୍ତ ହେଇଥିଲେ, ଆମେ ମଧ୍ୟ ସେଇଭଳି ଭାବରେ ଅଭିଶାପଗ୍ରସ୍ତ ହେଇଛେ। ଆମେ ଜାଣିନେ ଆମେ କିଏ, ମାୟା ଦ୍ୱାରା ମାୟାଗ୍ରସ୍ତ ହେଇକିରି ଆମେ ଜାଣିନେ ପ୍ରକୃତିରେ ଆମେ କିଏ। ଆମେ ଯେ ଭଗବାନଙ୍କର ସନ୍ତାନ, ଆମେ ଯେ ସେଇ ଶ୍ରୀପତିଙ୍କର ସନ୍ତାନ, ଆମେ ସେଇଟା ଭୁଲି ଯାଇଛେ। ଆମେ ଦରିଦ୍ର ହେଇ ଭିକ୍ଷା କରୁଛେ ଦିଅ ପଇସା, ଆମର କହନ୍ତି ପାଶ୍ଚାତ୍ୟ ଜଗତରେ ଭିକ୍ଷା ଭିକାରୀ ନାହାନ୍ତି, କିନ୍ତୁ ମୁଁ ଦେଖିଛି ଯାଇଛି ପାଶ୍ଚାତ୍ୟ ଜଗତ ସବୁ ସବୁଠୁ ବିଭିନ୍ନ ସ୍ଥାନରେ ବସିଛନ୍ତି, ସେମାନେ ମାଗିବେନି, ସେମାନେ ଗୀତ ବୋଲୁଥିବେ, ସେମାନେ ପକେଇ ଦେଇ ଯାଉଥିବେ କି ଯାଉଥିବେ ସବୁ। ତେଣୁ ଯାହା ବି ହଉ, ଭଗବାନ ଆମର ନିଜ ଜନ, ଆମର କ'ଣ ଆବଶ୍ୟକତା ଅଛି ଆଉ ନା କ'ଣ, ଯାହା ହଉ। ତେଣୁ ଇଏ ଆମେ ସେଇଭଳି ଭାବରେ ଭୁଲି ଯାଇଛେ ଆମର କେତେ ଶକ୍ତି ରହିଛି, ଆମର ଭଗବାନଙ୍କ ଭଳି ଶକ୍ତି ଆମର ରହିଛି। 50 ଗୁଣ ପର୍ଯ୍ୟନ୍ତ ଆମେ ପ୍ରାପ୍ତ ହୋଇପାରିବା, ଭଗବାନଙ୍କର ଯେଉଁ ଗୁଣର ସବୁ ରହିଛି ପାଖାପାଖି 50 ଗୁଣ ପର୍ଯ୍ୟନ୍ତ ଆମେ ପ୍ରାପ୍ତ ହୋଇପାରିବା। ଆମେ କିନ୍ତୁ ଭୁଲି ଯାଇଛୁ ଆମର 5 ଗୁଣ ବି ନାହିଁ, 50 ଗୁଣ ତ କଲା କଥା, ଆମେ ଭୁଲି ଯାଇଛେ କାହାକୁ ଟିକିଏ ଗୁଣରେ ପାଇକିରି ସେମାନେ ଭାବୁଛନ୍ତି ଏତେ ବିରାଟ ବେଳା କିଏ ବେଷ୍ଟ କ୍ରିକେଟର ହୋଇଗଲେ, ଆଜି କ'ଣ ଇଣ୍ଡିଆ ଟିମ୍ ଜିତିଗଲା ମାନେ ସେମାନେ ଡେଇଁଲେ ପକେଇକିରି କାହିଁରେ କ'ଣ କରିବେ? ଆରେ ତୁମର କେତେ ଶକ୍ତି ଅଛି, ତୁମେ କ୍ରିକେଟ୍ ଜିତିବା ପାଇଁ ଆସିଛ, ତୁମର ଶକ୍ତି ବ୍ୟବହାର କରୁଛ, କ୍ରିକେଟ୍ ଯିବେ ସାହାଯ୍ୟରେ ସାରା ପୃଥିବୀ ଦେଖୁଛି, ଏମିତି ବାଡ଼େଇଲେ ସେମିତି ବାଡ଼େଇଲେ, ସେମିତି ବୋଲିଂ କଲେ ସେମିତି କଲେ, କହିକି ତାକୁ ଚାଲିଛି ଆଲୋଚନା ଚାଲିଥିବ, ମେଡ଼ାଲ୍ ଦିଆଯିବ ଡେଇଁବେ ପକେଇକି ମେଡ଼ାଲ୍ ଡେଇଁକି ପାଇକିରି। ତୁମର ଯେଉଁ ଗୁଣ ଅଛି ଏଇଟା କ'ଣ କ୍ରିକେଟ୍ ଖେଳିବା ପାଇଁ ସେ ଗୁଣଟା ଦିଆହେଇଥିଲା ଭଗବାନ ଦେଇଥିଲେ ତୁମର, ଆମର ଗୁଣକୁ ଆମେ ଭୁଲି ଯାଇଛେ। ସେହିଭଳି ଭାବରେ ହନୁମାନ ମଧ୍ୟ ଭୁଲି ଯାଇଥିଲେ ତାଙ୍କର କ'ଣ କେତେ ଶକ୍ତି ରହିଛି, ଜାମ୍ବବାନ ମନେ ପକେଇଲେ ତୁମର ବହୁତ ଶକ୍ତି ଅଛି ପବନ ପୁତ୍ର ତୁମେ, ଆମେ ଯେଉଁ କହିଲେ ମନୋଜବଂ ମାରୁତ ତୁଲ୍ୟ ବେଗମ ଜିତେନ୍ଦ୍ରିୟମ ବୁଦ୍ଧିମତା ବରିଷ୍ଠମ ବାତାତ୍ମନ ଯୁଥମ ଯେ ମନୋଜବଂ ମାରୁତ ତୁଲ୍ୟ ବେଗମ ଜିତେନ୍ଦ୍ରିୟମ ବୁଦ୍ଧିମତା ବରିଷ୍ଠମ ବାତାତ୍ମଜଂ ବା ନରଯୂଥ ମୁଖ୍ୟମ ଶ୍ରୀରାମ ଦୂତମ ଶରଣଂ ପ୍ରପଦେ। ଆମର ସେ ଶ୍ରୀମଦ ଆତ୍ମନିବେଦନ ସ୍ୱାମୀ ମହାରାଜ ଯେଉଁ ଆସିଥିଲେ ଲାଷ୍ଟ ଟାଇମ୍, ସେ କହୁଥିଲେ ଆମେ ହନୁମାନ ପ୍ରାର୍ଥନା କରିବା। ତେଣୁ ଆମେ ସବୁ କ୍ଲାସ୍ର ଆରମ୍ଭରେ ହନୁମାନ ପ୍ରାର୍ଥନା କରୁଛୁ, ହନୁମାନଜୀ ରହିଛନ୍ତି ମନୋଜବଂ, ତାଙ୍କର ଏଭଳି ରହିଛି ସ୍ପିଡ଼ ରହିଛି ମନୋଜବ, ମନର ସ୍ପିଡ଼ କେତେ, ବୈଜ୍ଞାନିକମାନେ ମାପିଛନ୍ତି ଲାଇଟ୍ର ସ୍ପିଡ଼ ସବୁଠାରୁ ହାଇଏଷ୍ଟ ସ୍ପିଡ଼, କିନ୍ତୁ ମନର ସ୍ପିଡ଼ ଏପର୍ଯ୍ୟନ୍ତ ମାପା ଯାଇ ନାହିଁ, ମନର ସ୍ପିଡ଼ ମନୋଜବଂ ସେହିଭଳି ଭାବରେ ସ୍ପିଡ଼ ରହିଛି। ମାରୁତ ତୁଲ୍ୟ ବେଗମ ବାୟୁ ଭଳି, ବାୟୁର ବହୁତ ପ୍ରଭାବ ରହିଛି, ଚାଷ ପବନ ରହିଛି, ମାରୁତ ତୁଲ୍ୟ ବେଗମ ଜିତେନ୍ଦ୍ରିୟମ ଇନ୍ଦ୍ରିୟମାନଙ୍କୁ ସେ ଜିତିଛନ୍ତି, ମାନରମାନ ମଧ୍ୟ ଶ୍ରେଷ୍ଠ, ଭାତାତ୍ମ ପବନଙ୍କର ସୁତ ସିଏ, ସେ ସେଇ ଶ୍ରୀରାମ ଦୂତଙ୍କୁ ଆମେ ପ୍ରାର୍ଥନା କରୁଛୁ। ରାମଦୂତ ହନୁମାନଙ୍କୁ ଯେତେବେଳେ କହିଦେଲେ ବହୁତ ଶକ୍ତି ଅଛି ତୁମର, ତେଣୁ ଧାଇଁଲେ ମହେନ୍ଦ୍ର ପର୍ବତକୁ ଧାଇଁ ମାରିଲେ ଗୋଟେ ଡିଆଁ, ଗୋଟିଏ ଡିଆଁ ମାରିଲେ ମହେନ୍ଦ୍ର ପର୍ବତ ତଳୁ ଖସି ତଳୁ ପଡ଼ିଗଲା, ତଳକୁ ଦବିଗଲା, ଏତେ ଶକ୍ତି ରହିଛି ହନୁମାନଙ୍କ। ବିରାଟ ରୂପ ଧାରଣ କଲେ, ବିରାଟ ରୂପ ଧରିକି ଧାଇଁଲେ, ବାଟରେ କେତେ କ'ଣ ରହିଛି। ତେଣୁ ଆମେ କହିବାର ଉଦ୍ଦେଶ୍ୟ ଥିଲା ଏଇ ଭଗବାନ ରାମଚନ୍ଦ୍ର ଜାଣିଛନ୍ତି ହନୁମାନ ସୀତାଙ୍କର ଅନ୍ୱେଷଣ କରିବେ, ସୀତାଙ୍କ ପାଖକୁ ଯିବେ, ତେଣୁ ମୋଦି ଦେଇଥିଲେ ତାଙ୍କୁ, ମୋଦି ପ୍ରଦାନ କରିଥିଲେ। ତେଣୁ ଏ ଭଗବାନଙ୍କ କୃପା, ଦୈବଂ ଚୈବାତ୍ର ପଞ୍ଚମମ୍, ଇଏ ହେଉଛି ଗୋଟେ କାରଣ, ପଞ୍ଚମ କାରଣ, ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ଇଏ ଗୁରୁତ୍ୱପୂର୍ଣ୍ଣ କାରଣ। ତେଣୁ ଏହି ଯେଉଁ କାର୍ଯ୍ୟ ହେଉଛି ବନ, ବନର ଗୋଟେ ସେଇଟା ବନ ହେଉଛି କ'ଣ, ବନସ ସାତ୍ତ୍ୱିକ ବାସ, ଯେଉଁ ସ୍ଥାନ, ସ୍ଥାନର ଇମ୍ପୋର୍ଟାନ୍ସ ରହିଛି। ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଗୋଟେ ଉଦାହରଣ ଦିଅନ୍ତି, ସ୍ଥାନର କେତେ ଇମ୍ପୋର୍ଟାନ୍ସ। ନାରଦମୁନି ଏଇଟା କହିଲେ କଂସକୁ, କଂସ ଜାଣିଥିଲା ଯେ କୃଷ୍ଣ ତାଙ୍କର ଶତ୍ରୁ ବୋଲି, ଅଷ୍ଟମ ଗର୍ଭ ବୋଲି ଦେବଙ୍କର। ନାରଦମୁନି କହିଲେ ସିଏ ହେଉଛନ୍ତି ତୁମର ଶତ୍ରୁ, ସିଏ ହେଉଛନ୍ତି ଅଷ୍ଟମ ଗର୍ଭ। ଖାଲି ଇଏ କହିଥିଲେ, ଦୁର୍ଗାଦେବୀ କହିଥିଲେ ତୁମର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ତେଣୁ ଏ ଅନ୍ଧାରରେ ବାଡ଼ି ବୁଲେଇଲା ଭଳିଆ ବୁଲାଉଥିଲେ, କାହାକୁ ଇଏ କରୁଥିଲେ। କିନ୍ତୁ ନାରଦମୁନି ଯେତେବେଳେ ସ୍ପଷ୍ଟ କରିଦେଲେ, ସେତେବେଳେ ସେ ଦେଖ ତୁମେ ମାରିପାରିବ ନାହିଁ ତାଙ୍କୁ, ସେଠି ତୁମେ ତାଙ୍କୁ ଆଣ, ଏଇଠି ତୁମର ସ୍ଥାନର ଆପଣ ଗଲିମେ କୁତା ବି ସେୟାର ହେ ବୋଲି କଥା ହେଇଛି। ତେଣୁ ତୁମର ଏ ଯେଉଁ ଯେମିତି ଉଦାହରଣ ବନ୍ଧୁକ, ଗୁଳିର କ'ଣ ରହିଛି, ତା'ର ଶକ୍ତି ରହିଛି ଗୁଳିର, ଗୁଳିକି ଫିଙ୍ଗିଦେଲେ କ'ଣ କାହାକୁ ମାରିଦେବ ନା କ'ଣ କରିବ, ଟିକିଏ କ'ଣ ଟିକିଏ କଣା ହେଇଯାଇପାରେ, କିନ୍ତୁ ବନ୍ଧୁକ ରଖିକି ଫୁଟେଇ ଦେବ ନା, ସେତେବେଳେ ପୁରା ଜଳିଦେବ ତାକୁ, ଜାଳିଦେବ ପୁରା ତାକୁ ମାରିଦେବ, ପୁରା ଜୀବନରେ ମାରିଦେବ। ଦେଖନ୍ତୁ ବନ୍ଧୁକର ଇମ୍ପୋର୍ଟାନ୍ସ କେତେ, ସ୍ଥାନ। ତେଣୁ ଇଏ ଯେଉଁ ସ୍ଥାନ, ବିଭିନ୍ନ ସ୍ଥାନ ରହିଛି, ବନ ହେଉଛି ସାତ୍ୱିକ ବାସ, ବନସ୍ତୁ ସାତ୍ୱିକ ବାସ। ଗ୍ରାମରେ ଯେଉଁମାନେ ରହୁଛନ୍ତି ରାଜ, ରଜଗୁଣର ପ୍ରାଧାନ୍ୟ ରହିଛି, ଏବଂ ଯୌତ ନିକେତନ ହେଉଛି ତମଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଇଏ ବନ, ଇଏ ସାଧାରଣ ବନ ନୁହଁ, ବୃନ୍ଦାବନ। ଆମେ ଗତକାଲି କହୁଥିଲେ ବୃନ୍ଦାବନ, ବୃନ୍ଦା ବୃନ୍ଦାଦେବୀ ଏଠି ରହିଛନ୍ତି, ଏଠି ମଧ୍ୟ ବୃନ୍ଦାବନ, ବୃନ୍ଦାଦେବୀଙ୍କର ବନ, ବୃନ୍ଦାବନ ହେଉଛି ଅପ୍ରାକୃତ ଜଗତ ସେଇଟା। ତଥାପି ଗୋପୀମାନେ ଆଉ ସେ କଥା କହିବେ କି, ଗୋପୀମାନେ ମନୁଷ୍ୟ ଲୀଳା କରୁଛନ୍ତି, ତେଣୁ ସେ କହୁଛନ୍ତି କିମ୍ ଅସ୍ମା ବି, ଆମେ କିଏ ବନଉ, ବନୌକୋ ବି, ଆମେ ବନବାସୀ ରହିଛୁ, ଆମର କିଛି ମାନେ କ'ଣ ଗୋଟେ ଇଏ ବି ନାହିଁ, ଧନ ବି ଟିକିଏ ନାହିଁ, କିଛି ଧନ ଦେବା ପାଇଁ, ଧନ ଦେବା ପାଇଁ ଜଣେ ମାଗିଲେ ମଧ୍ୟ ଆମେ କିଛି ଦେଇପାରିବୁ, ଆମେ ବନରେ ରହିଛେ ଆଉ କ'ଣ, ଏଇ ଯେଉଁ ଏଠି ଯେଉଁ ଫଳ ଫୁଲ ଯାହା ସବୁ ରହିଛି ସେଇଥିରେ ଆମେ ଜୀବନ ଧାରଣ କରୁଛେ, କନ୍ଦମୂଳ ଇତ୍ୟାଦି ଯାହା ମିଳୁଛି ସେଇଥିରେ ଆମେ ଜୀବନ ଧାରଣ କରୁଛେ, ଆଉ କ'ଣ ଅଛି ଆମର ଧନ ଦରିଦ୍ର ଅଛି ନା କ'ଣ, ଆମେ ରୋଷେଇ କରୁଛୁ, ଏଇ କ'ଣ ଚାଷ କରୁଛୁ ନା କ'ଣ କରୁଛୁ, ଏଠି ବନରେ ରହିଛୁ ଏଠି। ଅବଶ୍ୟ ସେ ବନ ହେଉଛି ସାଧାରଣ ବନ ନୁହଁ, ସେ ବୃକ୍ଷ ସାଧାରଣ ବୃକ୍ଷ ନୁହଁ, ସେ ବୃକ୍ଷ ହେଉଛି କ'ଣ, ସେ ବୃକ୍ଷ ହେଉଛି ଆମର ସୁଖଦେବ ଗୋସ୍ୱାମୀ ଆରମ୍ଭରେ ଏ କଥାଟି କହିଥିଲେ, ଏଇଟା ହେଉଛି ଚିରାଣୀ କିଂ ପଥି ନ ଶାନ୍ତି ଦିଶାନ୍ତି ଭିକ୍ଷା, ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ନା ପ୍ରଥମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବାଟିରେ କ'ଣ ଚିରା କପଡ଼ା ପଡ଼ିନାହିଁ, ଚିରାଣୀ କିଂ ପଥି ନ ଶାନ୍ତି ଦିଶାନ୍ତି ଭିକ୍ଷା, 2-2-5 କୁହାଯାଇଛି, ଦିଶନ୍ତି ଭିକ୍ଷା, କ'ଣ କପଡ଼ା ପାଇଁ ଅସୁବିଧା କ'ଣ ଅଛି, ଯେଉଁଠି ଥିଲେ ଦେଖିଲେ କପଡ଼ା ପଡ଼ିଥିବ, ସେଇ କପଡ଼ା କାଟିଲେ ଆମର ଆମର ଲଜ୍ଜା ନିବାରଣ ହେବ। ଆଗକାଳେ ସବୁ କପଡ଼ା ପକାଉଥିଲେ, ୟୁଜ୍ କଲା ପୂର୍ବରୁ, ବସ୍ତ୍ର ପରିଧାନ କରିବା ପୂର୍ବରୁ ଖଣ୍ଡେ କାଟି ପକାଇ ଦେଉଥିଲେ ସାଧୁମାନଙ୍କ ପାଇଁ, କିନ୍ତୁ ସାଧୁମାନେ ସେଇ ଖଣ୍ଡ କପଡ଼ା କୁମିନ ଓପନ୍ କରିଦେଲେ ଚାଲିଲେ, ଆଉ ତାଙ୍କର ଦରକାର ନାହିଁ ଏତେ ଟେରିକଟ୍ ଫେରିକଟ୍ କେତେ କ'ଣ ପଲିଷ୍ଟର ପଲିଷ୍ଟର ସୁଜ୍ ଫୁଟ୍ ସୁଟ୍ ଫୁଟ୍ ବୁଟ୍ କରିକିରି କ'ଣ ଏ ଜିନିଷ ପ୍ଲେନ୍ ଲିଭିଂ। ଆଚ୍ଛା ଯଦି କହିବେ ହଁ ବସ୍ତ୍ର ଫେରିଗଲା, ରୋଟି କପଡ଼ା ମକାନ ତିନିଟା ଜିନିଷ ଦରକାର ନା, ଆଉ ଖାଲି କପଡ଼ା କହିଲେ କ'ଣ ହେବ, ଆଉ ରୋଟି ମକାନ ସବୁ, ନୈବାଙ୍ଗ୍ରିପା ପରଭୂତ ସରିତୋପିଅ ସୁସ୍ୱାନ, ନୈବାଙ୍ଗ୍ରିପା ଗଛମାନଙ୍କୁ କୁହାଯାଏ ଅଙ୍ଗ୍ରିପ, ସେ ଅଙ୍ଗ୍ରି ତାଙ୍କର ଚେର ହେଉଛି ତାଙ୍କର ପାଦ, ସେଇ ମାଧ୍ୟମରେ ସେ ଜଳପାନ କରନ୍ତି, ତାଙ୍କ ଖାଦ୍ୟ ପ୍ରାପ୍ତ ହୁଅନ୍ତି ସେ ଅଙ୍ଗ୍ରିପା, ଅଙ୍ଗ୍ରିପା ନୈବାଙ୍ଗ୍ରିପା ପରଭୂତ, ଆମେ ଯେଉଁ ସବୁ ଖାଦ୍ୟ ପାଉଛେ ଖାଦ୍ୟ ଖାଉଛେ କେଉଁଠୁ ଆସୁଛୁ, ସେ ଫ୍ୟାକ୍ଟ୍ରିରୁ ଆସୁଛି, ଏଇ ଗଛ ବୃକ୍ଷ ଲତାମାନେ ସବୁ ଦେଉଛନ୍ତି ସେ ଖାଦ୍ୟ, ନୈବାଙ୍ଗ୍ରିପା ପରଭୂତା। ଆଉ ଜଳ ଦରକାର ହେଲେ ନା ସରିତ, ନଦୀ ଶୁଷିଗଲା କି, ଶୁଷି ହେଇଗଲା କି, ନଦୀ ଶୁଖିଗଲା କି ସରିତୋପି ଅସୁସ୍ଥାନ ନଦୀରେ କ'ଣ ଜଳ ନାହିଁ, ଅସୁବିଧା କ'ଣ ଅଛି, ମିନେରାଲ ୱାଟର ନହେଲେ ନ ଚଳେ। ଆଚ୍ଛା ରହିବା ପାଇଁ ଏଇଟା ରୁଧା ଗୁହା କି ମଜିତପତି, ରୁଧା ଗୁହା ଗୁମ୍ଫା କ'ଣ ନାହିଁ ପର୍ବତରେ, ଗୁମ୍ଫା ସବୁ ନାହିଁ, ତୁମେ ତିଆରି କରୁଛ ଘର ଫର କରିକି ତିଆରି କରିବ, ରୁଧା ଗୁହା କି ମଜିତ। ଆଚ୍ଛା ଯଦି ଆମେ ଘରେ ଗୁମ୍ଫାରେ ରହିବା, ସେଠି ବଣ ଭାଲୁ ଫାଲୁ ସବୁ ରହିଛନ୍ତି, ହାତୀ ସିଂହ କେତେ କ'ଣ ଅଛନ୍ତି, କେମିତି ରହିବା ନା କି ଅଜିତବତୀ ନୋପସନ୍ନା, ଅଜିତ ଭଗବାନ କ'ଣ ତାଙ୍କର ଭକ୍ତମାନଙ୍କୁ ଆଉ ପାଳନ କରିବା ଛାଡ଼ିଦେଲେଣି କି ନୋପସନ୍ନା, କସ୍ମାତ୍ ଭଜନ୍ତି କବୟ କବୟ ଧନ ଦୁର୍ମଧାନ, ବିଦ୍ୱାନ ବ୍ୟକ୍ତିମାନେ କାହିଁକି ଏ ଧନ, ଯେଉଁମାନେ ଧନୀ ବ୍ୟକ୍ତି ତାଙ୍କ ମଦ ଧନ ମଦ ରହିଛି, ଅନ୍ଧ ସେମାନେ ଯେ ଧନ ମଦରେ ଅନ୍ଧ ହେଇଯାଇଛନ୍ତି, ତାଙ୍କ ପାଇଁ କାହିଁକି ତାଙ୍କ ପାଖରେ ଯାଇକି ପ୍ରାର୍ଥନା କରିବେ ଦିଅ ଆମକୁ କିଛି ଧନ। ତେଣୁ ଏଭଳି ଭାବେ ରହିଛି ବନକୋଷା, ତାଙ୍କର କିଛି ଆବଶ୍ୟକତା ନାହିଁ, ଯାହା ଅଛି ସେଠି ପୂରଣ ହେଇଯିବ। ସେ ଗଛ ହେଉଛି କ'ଣ, ସେ ହେଉଛି କ'ଣ କଳ୍ପବୃକ୍ଷ, ଯାହା ଚାହିଁବ ସେ ଦେବ, ଖାଲି ଖାଦ୍ୟ ଦେବ ତା ନୁହଁ, ସବୁକିଛି ପ୍ରଦାନ କରିଦେବ ସିଏ। ଆମେ ସେ କଥା କହୁଥିଲେ ଗୋଟେ ଥର, ଜଣେ ବ୍ୟକ୍ତି ପ୍ରଭୁପାଦ ମହାରାଜ ଏ କଥାଟି କହୁଥିଲେ, ଗୋଟେ ବ୍ୟକ୍ତି ଜଣେ ବହୁତ କ୍ଳାନ୍ତ ହୋଇକରି ଗୋଟେ ବୃକ୍ଷ ମୂଳରେ ଆଶ୍ରୟ ନେଇଛି, ସେ ଜାଣିନାହିଁ ଏ ବୃକ୍ଷଟା ହେଉଛି କଳ୍ପବୃକ୍ଷ, ତେଣୁ କିନ୍ତୁ ଚିନ୍ତା କରୁଛି, କ୍ଷୁଧା ହେଉଛି, ଭୋକ ହେଉଛି, କ'ଣ କରିବା, କିଛି ଖାଦ୍ୟ ତ ମିଳିଲାନି, କ'ଣ କରିବା, କହିଲା ବେଳକୁ ଆଜି ଖାଦ୍ୟ ମିଳିଗଲାଣି, ଖାଲି ଖାଦ୍ୟ ନୁହଁ ବହୁତ ପ୍ରକାର 50-56 ଭୋଗ ଯେଉଁ ରହିଛି, କ'ଣ ସବୁ ଜଗନ୍ନାଥଙ୍କର ସବୁ ଲାଗେ ଭୋଗ, ସବୁ ବିଭିନ୍ନ ପ୍ରକାର ପୌଟି 56 ଭୋଗ ଆସିଗଲା, ଆରେ ଏତେ ଖାଦ୍ୟ କେଉଁଠୁ ଆସିଲା, କ'ଣ ସେ ଆସିଲେ ହେଇଗଲା, ଆଉ ସିଏ ଚିନ୍ତା କରୁଛି ଭୋକ ହେଉଛି, ଖାଇବାକୁ ଆରମ୍ଭ କରିଦେଲା, ବସି ଖାଇକି ବେଦମ ହେଇଗଲା, ଖାଇସାରିଲା ପରେ ଶୋଷ ହେବ, ତେଣୁ ଚିନ୍ତା ହେଇଗଲା ଆରେ ଖାଇଦେଲି ସିନା ଆଉ ଜଳ କେଉଁଠି ମିଳିବ କ'ଣ, ନା ଚିନ୍ତା କରିବା ତ ସାଙ୍ଗେ ସାଙ୍ଗେ ଜଳ ଆସି, ଖାଲି ଜଳ ନୁହଁ ବହୁତ ପ୍ରକାର ପାନୀୟ, ଫ୍ରୁଟ୍ ଜୁସ୍ କରିକି ବହୁତ ପ୍ରକାର ପାନୀୟ ସବୁ ଆସି ପହଞ୍ଚିଗଲା, ସବୁ ପିଇଲା ପରେ ଖାଇକିରି ପେଟ ଫୁଲ୍ ହେଇଗଲା ପରେ ଏକାଦଶୀ, କେତେ ଜଣ କାଲି କରିଥିଲେ କ'ଣ ନିର୍ଜଳା, ନିର୍ଜଳା ଯିଏ କରିବ ସେ ଜାଣିବ ନା ଜଳର ଇମ୍ପୋର୍ଟାନ୍ସ, ଯିଏ ନ କରିବ ସେ କ'ଣ ଜାଣିପାରିବ ଜଳର ଇମ୍ପୋର୍ଟାନ୍ସ, ସେ ଜଳ ପିଉଛନ୍ତି ପିଉଛନ୍ତି, ଯିଏ ନ ଖାଇବ ସେ ଜାଣିବ ନା ଖାଇବାର ଇମ୍ପୋର୍ଟାନ୍ସ ନା ଆଉ, ତେଣୁ ଏ ନିର୍ଜଳା ସେଭଳି ଭାବରେ ଖାଇବା ହେଇଗଲା, ଜଳ ପାନ ହେଇଗଲା, ତାପରେ ପେଟ ଫୁଲ୍ ହେଇଗଲା, ଆଉ ସେ ରହିପାରିବ, ଆଖି ବନ୍ଦ ହେଇଯିବ, ନିଦ୍ରା ଆସିଯିବ, ଶୋଇବା ପାଇଁ ଇଚ୍ଛା ହେବ, ଶୋଇବା ପାଇଁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଆହାର ନିଦ୍ରା ଭାଇ ମୈଥୁନ ଚାରଣ ଜିନିଷ ଭୌତିକ ଜଗତରେ ବ୍ୟବସ୍ଥା କରିଛନ୍ତି, ତେଣୁ ନିଦ୍ରା ଯେତେବେଳେ ଚିନ୍ତା କରୁଛନ୍ତି ପଡ଼ଙ୍ଗ ପଡ଼ଙ୍ଗ ସବୁ ଆସିଗଲା, ବହୁତ ଗଦି ଫଦି କରିକିରି ସେ ଆରାମରେ ଶୋଇବ, ଆହାର ନିଦ୍ରା ହେଇଗଲା ପରେ ଭୟ ଆସିଗଲା, ଆରେ ଇଏ କୋଟିଏ ଜାଗାରେ ମୁଁ ରହିଛି ବନରେ, ଆଉ ଯଦି ବାଘ ଆସିଯିବ କ'ଣ ହବ, ଚିନ୍ତା କଲାବେଳେ ବାଘ ଆସି ଖାଇଦେଲା, ତେଣୁ କଳ୍ପବୃକ୍ଷ ଯାହା ଚାହିଁବ ତାହା ମିଳିଯିବ, ତେଣୁ ଏମାନେ ସେହିଭଳି ଭାବରେ ବନଉ କବି ଏବଂ ଅନ୍ୟାଭି, ଅନ୍ୟାଭି କହିଲେ ରାଜ ନରେନ୍ଦ୍ର କନ୍ୟା କଥା କହୁଥିଲେ ତ ଗତ ଶ୍ଳୋକରେ, ବାମପନ୍ଥୀମାନେ ଯେଉଁ ରହିଛନ୍ତି କ'ଣ ସେଇଟା ହେଉଛନ୍ତି କମ୍ୟୁନିଷ୍ଟ, କମ୍ୟୁନିଷ୍ଟ କମ୍ୟୁନିଷ୍ଟ ବାମପନ୍ଥୀ କମ୍ୟୁନିଷ୍ଟ ବାଲା ଏଭଳି ଭାବରେ କହିଲେ, ତେଣୁ ଇଏ କହୁଛନ୍ତି କିମ୍ ଅସ୍ମା ଭି ବନୌ କବି ଅନ୍ୟା ଭି, ନରେନ୍ଦ୍ର କନ୍ୟା ହେଲେ କ'ଣ ହବ, ସିଏ ତ ଶ୍ରୀପତି, ତାଙ୍କର କ'ଣ ଧନ ଅଭାବ ଅଛି ନା କ'ଣ, ନରେନ୍ଦ୍ର କନ୍ୟା ଆସିକି ଧନ ଦେବେ ତାଙ୍କୁ, ଯୌତୁକ ଯୌତୁକ ଆଣି ଦେଇଦେବେ ସେ ଚଳିବେ ସେଥିରେ, ଅନ୍ୟା ଭି ବା ମହାତ୍ମନ, ସିଏ ହେଉଛନ୍ତି ମହାତ୍ମନ, ମହାନ ଆତ୍ମା ସେ ପରମାତ୍ମା, ସିଏ ପରମାତ୍ମା ଭଗବାନ, ଆମେ ହେଉଛୁ ଆତ୍ମା ସେ ହେଉଛନ୍ତି ପରମାତ୍ମା, ମହାତ୍ମନ ମହାତ୍ମାର ସଂଜ୍ଞା ଦେଇଛନ୍ତି ଭଗବାନ, ମହାତ୍ମାନ ସୁମାଙ୍କ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତା ଭଜନ୍ତି ଅନ୍ୟ ମନୁଷ୍ୟ ଜ୍ଞାନ୍ତ ଭୂତାଦି ମଭ୍ୟମ, ମହାତ୍ମା ମାନେ କିଏ, ଯିଏ ଦୈବୀ ପ୍ରକୃତି ଥାନ୍ତି ସେ ତିନି ଗୁଣ ଭିତରେ ନଥାନ୍ତି, ସେ ବନ୍ଦୀ ନୁହନ୍ତି, ସେମାନେ ହେଉଛନ୍ତି ମୁକ୍ତ ଜୀବ, ଭଗବାନ ତ ଜୀବ ନୁହନ୍ତି, ସେ ହେଉଛି ଭଗବତ ବିଷ୍ଣୁ ତତ୍ତ୍ୱ, କିନ୍ତୁ ଇଏ ତ ଜାଣୁନାହାନ୍ତି ସେ ଭଗବାନ ବୋଲି, ଇଏ ଭାବୁଛନ୍ତି ସବୁ ମହାନ ବ୍ୟକ୍ତି, ମହାନ ଆତ୍ମା, ସେ ସାଧାରଣ ଆତ୍ମା ନୁହଁ, ମହାନ ଆତ୍ମା, ବହୁତ କ'ଣ ବହୁତ ଶକ୍ତି ତାଙ୍କର ରହିଛି, ବହୁତ ଏଇ ନାରାୟଣ ସମ ଗୁଣେଇ, ଏଇଭଳି ଭାବରେ ଗର୍ଗମୁନି କହିଥିଲେ, ତେଣୁ ପୌର୍ଣ୍ଣମାସୀ ଠାରୁ ସେ ଶୁଣିଛନ୍ତି ଇଏ ହେଉଛି ନାରାୟଣଙ୍କ ସମ ଗୁଣ ରହିଛି ଆଙ୍କର ମହାତ୍ମା ସିଏ ମହାତ୍ମାନ ଆମର ଯେଉଁ କୁହାଯାଏ ମହାତ୍ମା କହିଲେ କ'ଣ କୁହାଯାଏ ଯେଉଁ ମହାତ୍ମା ଗାନ୍ଧୀ ବୋଲି ଆମେ କହୁଛେ ମହାତ୍ମା କହିଦେଲେ କ'ଣ ସେ ମହାତ୍ମା ହେଇଯିବେ ନା କ'ଣ ମହାତ୍ମା କହିଲେ ତାର ଲକ୍ଷଣ ସବୁ ରହିଛି ମହାତ୍ମା କିଏ ନା ତ୍ରିଗୁଣ ଭିତରେ ସେ ନଥାନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି ତାଙ୍କର ଲକ୍ଷଣ କ'ଣ ନା କ'ଣ ତାଙ୍କ ଲକ୍ଷଣ ହେଉଛି କ'ଣ ସେ ତାଙ୍କ ଲକ୍ଷଣ ନା ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତଷ୍ଟ ଦୃଢ଼ବ୍ରତା ନମସ୍ୟନ୍ତଷ୍ଟ ମାଂ ଭକ୍ତ୍ୟା ନିତ୍ୟ ଯୁକ୍ତା ଉପାସତେ ଇଏ ହେଉଛି ମହାତ୍ମାଙ୍କ ଲକ୍ଷଣ ସତତଂ କୀର୍ତ୍ତୟନ୍ତୁ ସକାଳୁ ଉଠି କୀର୍ତ୍ତନ କରୁଥିବେ ସେମାନେ ସତତଂ କୀର୍ତ୍ତୟନ୍ତୁ ମାଂ କାହାକୁ କୀର୍ତ୍ତନ କରିବେ ଯାହାକୁ ତାହାକୁ ନୁହଁ ମାଂ କୃଷ୍ଣଙ୍କୁ କୀର୍ତ୍ତନ କରିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ସତତଂ କୀର୍ତ୍ତୟନ୍ତୁ ମା ଯତନ୍ତଶ୍ଚ ଯତ୍ନ କରୁଥିବେ ମନୁମନ ହେଇଯିବେ ନା ଯତ୍ନ କରୁଥିବେ ଚେଷ୍ଟା କରୁଥିବେ ଦୃଢ଼ବ୍ରତା ଦୃଢ଼ ଭାବରେ ଦୃଢ଼ବ୍ରତ ତାଙ୍କର ହେଉଛି ବ୍ରତ ଭଗବାନ ନାମ କୀର୍ତ୍ତନ କରିବେ ଭଗବାନ ସହିତ ଯୁକ୍ତ ହେବେ ଏହି ବ୍ରତ ତାଙ୍କର ଦୃଢ଼ବ୍ରତା ନମସ୍ୟନ୍ତଃ ମା ଭକ୍ତ୍ୟା ଭଗବାନ ପ୍ରଣାମ କରିବେ ଭକ୍ତିର ସହିତ ପ୍ରଣାମ କରିବେ ନମନ୍ତଃ ମା ଭକ୍ତ୍ୟା ନିତ୍ୟ ଯୁକ୍ତା ଉପାସତେ ସବୁବେଳେ ସେ ଯୁକ୍ତ ହେଇଥିବେ ଭଗବାନ ସହିତ ଉପାସନା ଇଏ ହେଉଛି ମହାତ୍ମାଙ୍କର ଲକ୍ଷଣ ଆର ବିପରୀତ ହେଉଛି କ'ଣ ସେମାନେ ହେଉଛନ୍ତି ବଦ୍ଧଜୀବ ବଦ୍ଧଜୀବ କହିଲେ କ'ଣ ନା ପ୍ରକୃତି ମୋହିନୀ ସୀତା ମୋଘାଶା ମୋଘକର୍ମାଣ ମୋଘ ଜ୍ଞାନ ବିଚିତ ସହ ରାକ୍ଷସୀ ମାସୁରୀ ଚାହିଁବ ପ୍ରକୃତି ମୋହିନୀ ସୀତା ଆଉ ପୂର୍ବ ଶ୍ଳୋକରେ କୁହାଯାଉଛି ମହାତ୍ମାର ଶ୍ଳୋକର ପୂର୍ବ ଶ୍ଳୋକରୁ ଏଇଟା କୁହାଯାଉଛି କେଉଁମାନେ ନା ଯେଉଁମାନେ ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ ଅବଜାନନ୍ତି ମାଂ ମୂଢ଼ା ମାନସିଂ ତନୁମାସିତମ ପରମ ଭାବ ମଜାନନ୍ତୋ ମମ ଭୂତ ମହେଶ୍ୱରମ ଭଗବାନଙ୍କୁ ସେମାନେ ଗ୍ରହଣ କରନ୍ତି ସେମାନେ ଭାବନ୍ତି ଜଣେ ଆମ ଭଳି ମନୁଷ୍ୟ ମନୁଷ୍ୟ ତନୁମାସିତମ ମନୁଷ୍ୟ ଶରୀରରେ ଆସନ୍ତି ଭଗବାନ ମନୁଷ୍ୟକୁ କୃପା କରିବା ପାଇଁ କିନ୍ତୁ ଏ ଭଳି ଭାବରେ ଏମାନେ ସବୁ ରାକ୍ଷସ ଅସୁରମାନେ ସେମାନେ ଭାବନ୍ତି ଇଏ ଜଣେ ଆମ ଭଳି ମନୁଷ୍ୟ ନା ଆଉ ଇଏ କ'ଣ ବଡ଼ କଥା ଅବଜାନନ୍ତି ମାଂ ମୂଢ଼ା ମୂର୍ଖ ସେମାନେ ମାନସିଂ ତନୁମାସ ପରମ ଭାବ ଭଗବାନ ଯେ ଇଏ ହେଉଛନ୍ତି ଭଗବାନ ବୋଲି ମମ ଭୂତ ମହେଶ୍ୱରମ ଭଗବାନ ହେଉଛନ୍ତି ମହେଶ୍ୱର ସବୁର ମାଲିକ ସିଏ ସେଇଟା ସେ ଜାଣିପାରନ୍ତି ନାହିଁ ତେଣୁ ସେମାନେ କ'ଣ କରନ୍ତି ନା ମୋଘ ଆଶା ତାଙ୍କର ଯେତେ ଆଶା ରହିଛି ସବୁ ମୋଘ ବ୍ୟର୍ଥ ହେଇଯିବ ମୋଘ ଆଶା ମୋଘ କର୍ମାଣ ଯାହା ସବୁ କର୍ମ କରୁଛନ୍ତି ବହୁତ ପ୍ରକାର କର୍ମ କରୁଛନ୍ତି ସେ ସବୁ ବିଫଳ ହେଇଯିବ ମୋଘ କହିଲେ ବିଫଳ ମୋଘ ଆଶା ମୋଘ କର୍ମାଣ ମୋଘ ଜ୍ଞାନ ତାଙ୍କର ବହୁତ ଜ୍ଞାନ ରହିଛି ଏମିତିକି ଭଗବତ ଗୀତା ଉପରେ ମଧ୍ୟ ପର୍ପଟ ଦିଅନ୍ତି ଟୀକା ଦିଅନ୍ତି ଭଗବତ ଗୀତା ଭଗବାନ ଜାଣନ୍ତି ନାହିଁ କିନ୍ତୁ ଭଗବତ ଗୀତା ଏବେ ପର୍ପଟ ଦେବେ ପର୍ପଟ ଦେବେ କ'ଣ ନା ସିଏ କହୁଥିଲେ ଏତେ ବର୍ଷ ତଳେ ସିଏ କ'ଣ ଜାଣିଛନ୍ତି ଆମର ବହୁତ ଜ୍ଞାନ ହେଇଗଲାଣି ସିଏ ସେତେବେଳେ ସେତେବେଳେ ଥିଲା ବର୍ତ୍ତମାନ ଆମେ ନୂଆ ଜ୍ଞାନ ଦେଉଛୁ କହିକିରି ଦେବେ ଗୀତା ଉପରେ ଭାଷ୍ୟ ଦେବେ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ସେତେବେଳେ ସିଏ ଏଇ ଡକ୍ଟର ରାଧାକୃଷ୍ଣନ ଆମର ପ୍ରେସିଡେଣ୍ଟ ଥିଲେ ଭାରତର ରାଷ୍ଟ୍ରପତି ଥିଲେ ଜଣେ ଦାର୍ଶନିକ ଥିଲେ ପ୍ରସିଦ୍ଧ ଦାର୍ଶନିକ ସେ ଭଗବତ ଗୀତାର ଇଂରାଜୀରେ ପର୍ପଟ ଦେଇଥିଲେ ବା ଭାଷ୍ୟ କରିଥିଲେ ତାକୁ ସେଇ ଭଗବତ ଗୀତାକୁ ନେଇକି ସେ ଯାଇଥିଲେ ପ୍ରଭୁପାଦ ଯେତେବେଳେ କ୍ଲାସ୍ ଦେଉଥିଲେ 1966 ମସିହାରେ ସେସବୁ ବର୍ତ୍ତମାନ ମଧ୍ୟ ରହିଛି ଲେକ୍ଚର ଅନ୍ ଭଗବତ ଗୀତା ବହି ସବୁ ଅଛି ତେଣୁ ସେ ଦେଉଥିଲେ ସେଇ ଭଗବତ ଗୀତା ଉପରୁ ବହି ପଢ଼ିକିରି ଦେଉଥିଲେ କିନ୍ତୁ ତା ଦେହରେ ସବୁ ଠିକ୍ ନଥିଲା ଏସବୁ ଠିକ୍ ନଥିଲା ତେଣୁ ଜଣେ ତାଙ୍କୁ ପଚାରିଲେ ପ୍ରଭୁପାଦ ଜଣେ ପଚାରିଲେ କହିଲେ ଭଗବତ ଗୀତାର କେଉଁଟା ଆମେ ପଢ଼ିବା କେଉଁଟା କେଉଁ କାହାର ବହୁତ ଲେଖକ ଅଛନ୍ତି ବହୁତ ଟୀକାକାର ଅଛନ୍ତି ତେଣୁ ପ୍ରଭୁପାଦ ମହାରାଜ କାହାର କହିବେ ଆଜ୍ ଇଟ୍ ଇଜ୍ ତ କେହି ନାହିଁ ତେଣୁ ନିଜେ ଲେଖିଲେ ଆଗରୁ ସେ ଲେଖିଥିଲେ ସେଇଟା ବହିଟା କୌଣସି କାରଣରୁ କ'ଣ ନିଖୋଜ ହେଇଯାଇଥିଲା ତେଣୁ ପ୍ରଭୁପାଦ ମହାରାଜ ପୁଣି ରଚନା କଲେ ସେଇଟାକୁ ଟୀକା ଦେଲେ ଏବଂ ଲେଖିଲେ ଭଗବତ ଗୀତା ମୌଳିକ ରୂପରେ ଭଗବତ ଗୀତା ଆଜ୍ ଇଟ୍ ଇଜ୍ ଲେଖିଲେ ଏବଂ ସମର୍ପଣ କଲେ ବଳଦେବ ବିଦ୍ୟାଭୂଷଣଙ୍କୁ ବଳଦେବ ବିଦ୍ୟାଭୂଷଣ ତାଙ୍କର ଏବେ ତିରୋଭାବତୀତ ପାଳନ ହେଲା ତେଣୁ ସେଇ ସବୁ ଲେଖିଲେ ଏବଂ ସାରା ପୃଥିବୀ ବର୍ତ୍ତମାନ ଦେଖନ୍ତୁ ସେ ଭଗବତ ଗୀତାର କେତେ ପ୍ରକାର ଟ୍ରାନ୍ସଲେସନ୍ ହେଇଗଲାଣି ସେଇ ଭଗବତ ଗୀତା ପଢ଼ିକିରି କେତେ ଭକ୍ତ ହେଉଛନ୍ତି ଭଗବାନର ଭକ୍ତ ହେଉଛନ୍ତି ଭଗବତ ଗୀତା ଆଗରୁ ଭଗବତ ଗୀତା ପଢ଼ିକି କେତେ ଜଣ ଭକ୍ତ ହେଉଥିଲେ କିନ୍ତୁ ପ୍ରଭୁପାଦଙ୍କ ଭଗବତ ଗୀତା ପଢ଼ିକିରି କେତେ ଭକ୍ତ ହେଉଛନ୍ତି ଦେଖନ୍ତୁ, ସାରା ପୃଥିବୀରେ ଭକ୍ତ ହେଉଛନ୍ତି। ତେଣୁ ଇଏ ହେଉଛନ୍ତି ମୋଘ ଆଶା ମୋଘ ପ୍ରମାଣ ମୋଘ ଜ୍ଞାନ ବିଚେତସ, ତାଙ୍କର ଯେଉଁ ଚେତନା ସବୁ ନଷ୍ଟ ଚେତନା, କୃଷ୍ଣ ଚେତନାକୁ ସେମାନେ ଆସିପାରୁନାହାନ୍ତି, ଏଇ ନଷ୍ଟ ଚେତନାରେ ରହିଛନ୍ତି, ଭୌତିକ ଉପଭୋଗ କରି ମାତିଛନ୍ତି, ସିନେମା ଫିନେମା କରି କେତେ କ'ଣ କରିକି ତା ଦେହରେ ସେମାନେ ରହୁଛନ୍ତି, ସେଇ ଆହାର ନିଦ୍ରା ଭୟ ମଥୁନ ଏଇ ଚେତନାରେ ସେମାନେ ରହିଛନ୍ତି, ପଶୁ ଚେତନାରେ ରହିଛନ୍ତି ବିଚେତସ ପଶୁ ଚେତନା। ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ଜାଣିପାରିଲେ ନାହିଁ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ। ବୈଜ୍ଞାନିକମାନେ ବିଜ୍ଞାନ କରିକିରି ଗବେଷଣା କରି ନୋବେଲ ପ୍ରାଇଜ୍ ପାଇକିରି ସେମାନେ ଭାବୁଛନ୍ତି ଆମ ଜୀବନ ଧନ୍ୟ ହୋଇଗଲା। ଫିଲ୍ମ ଆର୍ଟିଷ୍ଟମାନେ ଫିଲ୍ମ କରିକିରି ନେକେଡ୍ ରୋଲ୍ କରିକିରି ସବୁ କେତେ କ'ଣ ପ୍ରଶଂସିତ ହେଉଛନ୍ତି, ଏବେ ସେମାନେ ଭାବୁଛନ୍ତି ଆମ ଜୀବନ ଧନ୍ୟ ହୋଇଗଲା। ସେଇଭଳି ଭାବରେ ପଲିଟିସିଆନ୍ ମାନେ ଭାବୁଛନ୍ତି ପଲିଟିକ୍ସ କରିକିରି ଏଭଳି ଭାବରେ କରି ଆମ ଜୀବନ ଧନ୍ୟ ହୋଇଗଲା। ଯେତେ ସବୁ ଆଜି ଯେତେ ନୋବେଲ ପ୍ରାଇଜ୍ ପାଉଛନ୍ତି, ଯେତେ ସବୁ ପୁରସ୍କୃତ ହେଉଛନ୍ତି, କେତେ କ'ଣ ସବୁ ହେଉଛି, ମନୁଷ୍ୟ ଜୀବନର ପ୍ରକୃତ ଉଦ୍ଦେଶ୍ୟ କ'ଣ ଜାଣିପାରିଲେ ସେମାନେ କେତେ ତାଙ୍କର ସମ୍ମାନ ହେଉଛି, କେତେ ଯାହାକୁ କୁହାଯାଏ ଭାଗବତ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି, ସୋଭିଡ଼ ବରାବସ୍ତ୍ର ଖରେଇ ସଂସ୍କୃତ ପୁରୁଷ ପଶୁ ନ ଯତ୍କର୍ଣ୍ଣ ପଥ ପେଦ ଯାହାତୁ ନାମ ଗଦାଗ୍ରଜ। ଗଦାଗ୍ରଜ ଶବ୍ଦ ଆସିଥିଲା ଭିତରେ, ଗଧଙ୍କର ଭାଇ, ସେ ବଡ଼ ଭାଇ ଦେବରକ୍ଷିତ ତାଙ୍କର ପୁତ୍ର ହେଉଛନ୍ତି ଗଧ, ଗଧଙ୍କର ବଡ଼ ଭାଇ ହେଉଛନ୍ତି କୃଷ୍ଣ ଗଦାଗ୍ରଜ। ଚାରୋଟି ପଶୁଙ୍କର ଉଦାହରଣ, 30 ଲକ୍ଷ ପଶୁ ଅଛନ୍ତି, ଚାରୋଟି ପଶୁଙ୍କର ଉଦାହରଣ ଦିଆଯାଇଛି ଭାଗବତମରେ, ସୌନକାଦ ଋଷି ମାନେ କହୁଛନ୍ତି, ସେଇଟା ସୌନକ ଋଷି କହୁଛନ୍ତି। ସୋ କହିଲେ କୁକୁର, ବିଡ଼ବରା ହେଉଛି କିଏ ନା ଘୁଷୁରୀ, ସ ବିଡ଼ବରା ଓଷ୍ଟ୍ର ଓଟ ଏବଂ ଖରେଇ ଗଧ, ଏଇ 30 ଲକ୍ଷ ପଶୁ ଭିତରେ 20 ଲକ୍ଷ ନା କେତେ 30 ଲକ୍ଷ ନା ସବୁ 30 ଲକ୍ଷ ଆଣି 30 ଲକ୍ଷ ପଶୁ ଭିତରେ ଏ ଚାରୋଟି ପଶୁଙ୍କର ଉଦାହରଣ ଦେଲେ ସନକ ଋଷି, କାହିଁକି ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି। ସୋ କହିଲେ କୁକୁର, କୁକୁରର ଚେତନା କ'ଣ, ବିଚେତସ ତାଙ୍କର ଚେତନା ହେଉଛି ଏଇଭଳି ଭାବରେ, କୁକୁର ଚେତନା କ'ଣ ନା ଭୋ ଭୋ ହବ, ଭୋ ଭୋ ହବ ମାନେ ଏଇଟା ହେଉଛି ମୋର ଏରିଆ, ତୁ କାହିଁକି ଏଠିକି ଆସିଲୁ, ଆମର ଯେଉଁ ବର୍ତ୍ତମାନର ଯେଉଁ ରହିଛି ପାସପୋର୍ଟ ଭିସା ଏସବୁ ହେଉଛି ସେଇ ସ୍ୱ ଚେତନା, ସୋ ସୋ ଚେତସ ବିଚେତସ, ଏଇଟା ମୋର ଆମର ରାଜ୍ୟ, ତୁମେ କାହିଁକି ଆସିଲ ଏଠିକି, ଶୀଘ୍ର ପଳା, ଇଏ ହେଉଛି ବିଚେତସ। ବିଡ଼ବରାହ କହିଲେ ବିଟ୍ କହିଲେ ବିଷ୍ଠାକୁ ଯିଏ ଭୋଜନ କରେ ବରାହ କୁକୁର ଘୁଷୁରୀ, ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦୁ ସ୍ୱାମୀ ମହାରାଜ କହନ୍ତି, ସେ ଜଣେ ଭକ୍ତଙ୍କର ଉଦାହରଣ ଦେଇ କହନ୍ତି, ଆରେ ଏ ଭକ୍ତଟା ମୂର୍ଖଟା ଇଏ ଜାଣିନାହିଁ କେତେ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି, ବିଷ୍ଠା ରହିଛି ଏଠି କେତେ ପ୍ରକାର, ଏ ମୂର୍ଖଟା ଏଇଟା ଖାଉନାହିଁ ଏଇଟାକୁ, ଇଏ ହେଉଛି ବିଡ଼ବରାହର ଦର୍ଶନ। ଏବଂ ଖାଇବାରେ ନୋ ରେଷ୍ଟ୍ରିକ୍ସନ୍ ଆଣ୍ଡ ସେକ୍ସରେ ନୋ ରେଷ୍ଟ୍ରିକ୍ସନ୍, ଭଉଣୀ ହେଉ ମା ହେଉ ସିଏ ହେଉ କୌଣସି ନାହିଁ, ନୋ ରେଷ୍ଟ୍ରିକ୍ସନ୍। ଏମାନେ ହେଉଛନ୍ତି ବହୁତ ଉନ୍ନତ ଜୀବ, ଆର୍ଯ୍ୟ ବୋଲି ସେମାନେ କହୁଛନ୍ତି, ସେମାନେ କହୁଛନ୍ତି ଆମେ ହେଉଛୁ ଆର୍ଯ୍ୟ, ଆମେ ଏଇଭଳି ଭାବରେ ଉନ୍ନତି କରିଛୁ, ନୋ ରେଷ୍ଟ୍ରିକ୍ସନ୍ ଆଣ୍ଡ ଫୁଡ଼୍ ଅର୍ ସେକ୍ସ, ଦ୍ୟାଟ୍ ଇଜ୍ ଦେୟାର ଇମ୍ପ୍ରୁଭମେଣ୍ଟ, ଦ୍ୟାଟ୍ ଇଜ୍ ଦେୟାର ସିଭିଲାଇଜେସନ୍। ବିଡ଼ବରା ଓଷ୍ଟ୍ର, ଓଟ କ'ଣ, ଓଟର ଫିଲୋସଫି ହେଉଛି ଓଟ ହେଉଛି ମରୁଭୂମିରେ ରହେ, ମରୁଭୂମିରେ ବେଶୀ ପାଣି ନଥାଏ, ତେଣୁ ସେଠି ବୃକ୍ଷମାନେ ସବୁ କଣ୍ଟକ ବୃକ୍ଷ ସବୁ ରହିଥାନ୍ତି, ସେଇ କଣ୍ଟକ ବୃକ୍ଷ ଖାଇକରି ସେ ବହୁତ ଆନନ୍ଦ ପ୍ରାପ୍ତ ହୁଏ, କ'ଣ ସେଇଟା ନା ତାର ଜିଭ ସବୁ ଜିଭ ଓଟ ପଟ ସବୁ ଛେଦ ହେଇଯିବ, ଖଣ୍ଡିଆ ହେଇଯିବ, ରକ୍ତ ବାହାରିବ, ସେ ନିଜ ରକ୍ତ ଖାଇକରି ଆନନ୍ଦ ପାଏ। ତେଣୁ ବର୍ତ୍ତମାନର ସବୁ ସମାଜ ରହିଛି କ'ଣ, ବହୁତ ପରିଶ୍ରମ କର, ବହୁତ ପରିଶ୍ରମ ଯେଉଁ ଝାଳ ବାହାରୁଛି ସେଇଟା ଭାବୁ ସେମାନେ ହେଉଛି ଆନନ୍ଦ, ଇଏ ସେଇଭଳି ଭାବରେ ଆନନ୍ଦ। ବିରାହଷ୍ଟ ଖରେଇ ଗଧ, ଗଧର ଫିଲୋସଫି କ'ଣ, ଗଧର ଫିଲୋସଫି ହେଉଛି ସେ ମାଲିକର ବୋଝ ବୋହିବ, ବହୁତ ବୋଝ ବୋହିବ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, କାରଣ କ'ଣ ନା ମୁଁ ଯଦି ମାଲିକର ବୋଝ ନ ବୁହାଇବି ତାହେଲେ ମୋତେ ଖାଇବାକୁ କ'ଣ ମିଳିବ, କେଉଁଠି ଦେବ, ଦୁଇବିଡ଼ା ଘାସ ଯେଉଁ ଦେଉଛି ମୋର ମାଲିକ ସେତିକି ଘାସ ସବୁଠାରେ ଅଛି, କିନ୍ତୁ ସିଏ ଭାବୁଛି ମୁଁ ଯଦି ଏତେ ପରିଶ୍ରମ ନ କରିବି ତାହେଲେ ଏ ଘାସ କେଉଁଠି ମିଳିବ। ତେଣୁ ଏହିଭଳି ଭାବରେ ସୋବିଡ଼ ବରାବଷ୍ଟ୍ର ଖାରି ସଂସ୍କୃତ ପୁରୁଷ ପଶୁ, ଏମାନେ ହେଉଛନ୍ତି ପୁରୁଷ ପଶୁ ବୋଲି କୁହାଯାଉଛି, ଯଦିଓ ମନୁଷ୍ୟ ପୁରୁଷ ଲୋକ କିନ୍ତୁ ସେମାନେ ହେଉଛନ୍ତି ପଶୁ, କିଏ ନା ନ ଯତ୍ କର୍ଣ୍ଣ ପଥ ପେତୋ, ଯାହାଙ୍କର କର୍ଣ୍ଣରେ ଆସୁ ନାହିଁ ନାମ ଗଦାଗ୍ରଜ ଭଗବାନଙ୍କ ଗଦାଗ୍ରଜ ନାମ ଆସୁ ନାହିଁ ହରେ କୃଷ୍ଣ
ହରେ
କୃଷ୍ଣ 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 ହରେ 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 ରାମ 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 ନାଦ କର୍ଣ୍ଣପଥ ପେଥୋ ଯାହାତୁ ନାମ ଗଦାଗ୍ରଜ ଏଇଭଳି ଭାବରେ ମହାତ୍ମା ସିଏ ମହାତ୍ମା ସାଧାରଣ ଆତ୍ମା ନୁହନ୍ତି ମହାତ୍ମା ଏବଂ ଖାଲି ଯେ ମହାତ୍ମା ତାହା ନୁହଁ ଶ୍ରୀପତେ ଲକ୍ଷ୍ମୀଙ୍କର ସେ ସ୍ୱାମୀ ଲକ୍ଷ୍ମୀଙ୍କର ପତି ଆମର ଓଡ଼ିଶାରେ କ'ଣ କରନ୍ତି ମା ମାନେ କ'ଣ କରନ୍ତି ଏ ଶ୍ରୀପତେ କ'ଣ ସିଏ ଆମର ଲକ୍ଷ୍ମୀ ମା ନା ଲକ୍ଷ୍ମୀ ମା ଯଦି ରାଗିଯିବେ ଜଗନ୍ନାଥ ଭିକ୍ଷା କରିବେ ଜଗନ୍ନାଥ ଭିକ୍ଷା ଖାଇବାକୁ ମିଳିବନି ତ ତାଙ୍କୁ ଭିକ୍ଷା କରିବେ ଗୁରୁବାର ସାରା ମାର୍ଗଶିର ଭଗବାନଙ୍କର ମାର୍ଗଶିର ହେଉଛି ଭଗବାନ କହିଲେ ମାସାନା ମାର୍ଗଶିର ହମ୍ ମାସ ମାନ ଭିତରେ ମୁଁ ହେଉଛି ମାର୍ଗଶିର ସେଇ ମାସରେ ସେ କ'ଣ କରିବେ ବାର ମାନ ଗୁରୁବାରରେ କ'ଣ କରିବେ ନା ଜଗନ୍ନାଥଙ୍କୁ ନିନ୍ଦା କରିବେ ଜଗନ୍ନାଥ ନିନ୍ଦା କରି ପୂଜା କରିବେ ମାଆଙ୍କର ଲକ୍ଷ୍ମୀଙ୍କୁ ଲକ୍ଷ୍ମୀ କେତେ ସନ୍ତୁଷ୍ଟ ହେବେ ଲକ୍ଷ୍ମୀଙ୍କର ପୂଜା କରିବେ ମା ତୁ ବହୁତ ବଢ଼ିଆ ତୁ ତୁ ଯେଉଁ ନିନ୍ଦା କଲୁ ତୋ ସ୍ୱାମୀକୁ ବହୁତ ବଢ଼ିଆ କଲୁ ଆମେ ବି ସେଇଭଳି ଭାବେ କରିବୁ ଆମେ ଯଦି ଆମେ ସ୍ୱାମୀକୁ ଛାଡ଼ିଦେବୁ ଆମେ ସ୍ୱାମୀ ଖାଇବାକୁ ପାଇବେ ନାହିଁ ଭିକ୍ଷା କରି ବୁଲିବେ ଏଇଭଳି ଭାବରେ ଓଡ଼ିଶାର ଏ ସ୍ପେଶାଲ କେମିତି ହେଇଛି କେଜାଣି ଓଡ଼ିଶାର କାହିଁକି କେମିତି ଆସିଲା ଏଇଟା ଆଉ କେଉଁଠି ନାହିଁ ବୋଧେ ଏଇଟା ଲକ୍ଷ୍ମୀ ପୁରାଣ ଲକ୍ଷ୍ମୀ ପୁରାଣ ଇଏ ମୂର୍ଖମାନଙ୍କର ପୁରାଣ ଆଉ ମୂର୍ଖ ମାତାମାନେ ସବୁ ସେଇଟାକୁ ଗାନ କରିବେ ଆଉ କ'ଣ ମାନେ ଜ୍ୟେଷ୍ଠ ମାସ ଯେଉଁ ମାସ ଭିତରେ ଶ୍ରେଷ୍ଠ ମାସ ହେଉଛି ମାର୍ଗଶିର ମାସ ଦିନମାନ ଶ୍ରେଷ୍ଠ ଦିନ ହେଉଛି ଗୁରୁବାର ସେଇଦିନ ଲକ୍ଷ୍ମୀଙ୍କର ପୂଜା କରିବେ ଜଗନ୍ନାଥଙ୍କୁ ନିନ୍ଦା କରିବେ ଭଗବାନଙ୍କୁ ନିନ୍ଦା କରିକି ଲକ୍ଷ୍ମୀଙ୍କର ପୂଜା କଲେ ସେ କ'ଣ ଭଗବାନ କୃପା ପ୍ରାପ୍ତ ହେବେ ନା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବେ ଜଣେ ପ୍ରଶ୍ନ ପଚାରିଥିଲେ ଆମର ଶ୍ରୀମନ୍ତ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜଙ୍କୁ କହିଲେ ଲକ୍ଷ୍ମୀ ପୁରାଣ ନା ସେଇଟା ଅଥରାଇଜ୍ ପୁରାଣ ନୁହଁ ଗୋଟେ ଅନଅଥରାଇଜ୍ ପୁରାଣ ସେଇଟା ସବୁ ସବୁ ଅନ୍ଧ ଅନ୍ଧ ଯେଉଁଭଳି ଭାବରେ ଅନ୍ଧକୁ ମାନିବେ ସେଇଭଳି ଭାବରେ କଥା ଆଉ କ'ଣ ଲକ୍ଷ୍ମୀ ପୁରାଣ ଗୋଟେ ଅନ୍ଧ ଲେଖିଲା ଲୋକ ସେ ଅନ୍ୟ ଅନ୍ଧମାନେ ସବୁ ସେଇଟାକୁ ଗାନ କଲେ ମାର୍ଗଶିର ମାସ ଗୁରୁବାର ଆସି ଗାନ କର ସେଇଟାକୁ ଲକ୍ଷ୍ମୀ ପୁରାଣ ଟିଭିରେ ବିଭିରେ କରି ସବୁଠାରେ ଦିଆହେଉଛି ଆରେ ଲକ୍ଷ୍ମୀଦେବୀ ନିଜେ ତ କହୁଛନ୍ତି ନ କାଙ୍କ୍ଷେତେ ହିଁ ମାମ୍ ଆମେ ଶୁଣିଲେ ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତିନୋଟି ଶ୍ଳୋକରେ ଭଗବାନଙ୍କର ଭଗବତାକୁ ପ୍ରତିପାଦନ କଲେ ଏତେ ଲକ୍ଷ୍ମୀଦେବୀ ସମସ୍ତେ ବ୍ରହ୍ମା ଶିବ ଯେତେ ଯାହା ଅଛନ୍ତି ସମସ୍ତେ ପ୍ରାର୍ଥନା କରୁଛନ୍ତି ମା ଟିକେ କୃପା କରନ୍ତୁ ଟିକେ ଧନ କିଛି ଦିଅନ୍ତୁ ଲକ୍ଷ୍ମୀଦେବୀ ଚାହୁଁନାହାନ୍ତି ତାଙ୍କୁ କିନ୍ତୁ ସେ ଯାହାକୁ ଚାହୁଁଛନ୍ତି ସେ ତାଙ୍କୁ ଚାହୁଁନାହାନ୍ତି ସିଏ ଦେଖିଲେ ଅଜିତ ବସିଛନ୍ତି ସେଇଠି କିନ୍ତୁ ଅଜିତ ତାଙ୍କୁ ଲକ୍ଷ୍ୟ କରୁନାହାନ୍ତି ସେ ତାଙ୍କୁ ଅଲଗା ଚିନ୍ତା କରୁଛନ୍ତି ଅଲଗା ଆଡ଼େ ମୁହଁ କରିଦେଇଛନ୍ତି କହିଲେ ନ କାଙ୍କ୍ଷତି ହିଁ ମାମ୍ ତାଙ୍କ ପାଖରେ ସବୁ ଗୁଣ ରହିଛି କିନ୍ତୁ ସେ ମୋତେ ନ ଚାହିଁଲେ ମଧ୍ୟ ସିଏ ମୋର ପ୍ରଭୁ ମୋତେ ଗୋଇଠା ମାରିଲେ ମଧ୍ୟ ସେ ମୋର ପ୍ରଭୁ ମୋତେ ବିଦା କରିଦେଲେ ମଧ୍ୟ ସେ ମୋର ପ୍ରଭୁ କିନ୍ତୁ ଆମେ ଯେଉଁ ଲକ୍ଷ୍ମୀ ପୁରାଣ କରୁଛୁ କ'ଣ ନା ବିଦା କରିଦେଲେ ଦେଖିବା କେତେ ତାଙ୍କର ଶକ୍ତି ରହିଛି ଆମେ ଏଇଭଳି କରିବୁ ଖାଇବାକୁ ପାଇବେ ନାହିଁ ସବୁ ଯାହା ବିନ୍ୟାସ ସବୁ ଯାହା ଅଛି ସବୁ ଏଇଭଳି ଭାବରେ କଥା କ'ଣ କହିବା ଏଇଭଳି ଭାବରେ ମୂର୍ଖମାନେ ପୂଜିତ ହେଉଛନ୍ତି ଆମର ଚାଣକ୍ୟ ପଣ୍ଡିତ କହିଛନ୍ତି ମୂର୍ଖା କ'ଣ ଧନ ଯତ୍ର ସୁସଞ୍ଚିତ ମୂର୍ଖା ଯତ୍ର ନ ପୂଜ୍ୟନ୍ତେ ତତ୍ର ସ୍ୱୟଂ ଶ୍ରୀ ଆଗଥା ଯେଉଁଠି ଧନ ସୁସଞ୍ଚିତ ଯାଇ ରହିଛି ଯେଉଁଠି ଭିତରେ କ'ଣ ପରିବାର ଭିତରେ ଝଗଡ଼ା ହେଉନାହିଁ ଏଭଳି ଯେଉଁଠି ମୂର୍ଖମାନେ ପୂଜିତ ହୁଅନ୍ତି ନାହିଁ ସେଠି ଲକ୍ଷ୍ମୀଦେବୀ ସ୍ୱୟଂ ଆସି ଆଗତ ସ୍ୱୟଂ ଆସି ପହଞ୍ଚିଯାଆନ୍ତି ଲକ୍ଷ୍ମୀଙ୍କର ଏଭଳି ପୂଜା ହେଉଛି ଆମର ପୂଜାରୀମାନେ ଯାଇ ପହଞ୍ଚାଉ ବ୍ରାହ୍ମଣମାନେ ହେଇ ମୁଁ ତୁମକୁ ପୂଜା କରିଦେଇଥିବି ମୋତେ ଦକ୍ଷିଣା ଦେଇଦିଅ ଲକ୍ଷ୍ମୀଙ୍କର ପୂଜା କରିଦେବୁ ଜଗନ୍ନାଥଙ୍କୁ ଗୋଇଠା ମାର ଯାହା କରୁଛୁ କର ମୋତେ ପଇସା ଦେଇଦେଲେ ହେଲା ଆଉ କ'ଣ ପଇସା ମୋର ଦରକାର ଆଉ କ'ଣ ବ୍ରାହ୍ମଣମାନେ ମଧ୍ୟ ଯାଇକି ପହଞ୍ଚିଗଲେ ବ୍ରାହ୍ମଣ ଓଂ ସ୍ୱାହା ମନ୍ତ୍ର ବୋଲିଲେ ଶ୍ରୀପତି ସିଏ ଲକ୍ଷ୍ମୀଦେବୀଙ୍କ ପତି ଖାଲି ଗୋଟିଏ ଲକ୍ଷ୍ମୀ ନା କ'ଣ କୋଟି କୋଟି ଲକ୍ଷ୍ମୀ ଶତସହସ୍ର ଲକ୍ଷ୍ମୀ ସହସ୍ର ଶତସଂ ବ୍ରହ୍ମସେବ୍ୟମାନ ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି ଚିନ୍ତାମଣି ତାଙ୍କର ଧାମ ହେଉଛି ଚିନ୍ତାମଣି କଳ୍ପବୃକ୍ଷ ତାଙ୍କ ବୃକ୍ଷ ହେଉଛି କଳ୍ପବୃକ୍ଷ ଚିନ୍ତାମଣି ପ୍ରକରସତ୍ମସୁକଳ୍ପବୃକ୍ଷ ଲକ୍ଷ୍ୟା ବୃତ୍ତେଷୁ ସୁରଭି ରବିପାଳୟନ୍ତମ୍ ସୁରଭି ଯାହା ଚାହିଁବ ସେ ପ୍ରଦାନ କରିବେ ଲକ୍ଷ ଲକ୍ଷ ସୁରଭି ରହିଛନ୍ତି ଏବଂ ଲକ୍ଷ୍ମୀ ସହସ୍ର ଶତସଂ ବ୍ରହ୍ମସେବ୍ୟମାନ ଭୟ କରି ସେବା କରୁଛନ୍ତି ମନା କରୁ ଭଗବାନ କହୁଛନ୍ତି ନା ମୋର ଦରକାର ନାହିଁ ତୁମେ ଯାଅ ମନା କଲେ ବୋଲି ଜବରଦସ୍ତି ଯାଇକି ତାଙ୍କୁ ପାଦ ସମ୍ମାନ କରୁଛନ୍ତି ଲକ୍ଷ୍ମୀ ସହସ୍ର ଶତସଂ ଭ୍ରମ ଶତସହସ୍ର ଲକ୍ଷ ଲକ୍ଷ ମାନେ ଲକ୍ଷରେ ପୁରିଗଲା ତା ନୁହଁ, ଲକ୍ଷ ଲକ୍ଷ ଏଭଳି ଭାବରେ ଭଗବାନଙ୍କ ଶକ୍ତି ରହିଛି, ଧନ ରହିଛି, ସବୁ ରହିଛି। ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ତାଙ୍କୁ ସେବା କରୁଛନ୍ତି। ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମ ସେବ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି, ଏଇଟା ବ୍ରହ୍ମା କହିଲେ। ତେଣୁ ଶ୍ରୀପତେ ଶ୍ରୀଙ୍କର ସେ ହେଉଛି ପତି, ଆପ୍ତ କାମ। ଲକ୍ଷ୍ମୀଙ୍କର ଧନ ଦେଲେ ସେ ତାଙ୍କର କାମନା ପୂରଣ ହେବ, ତା ନୁହଁ, ଆପ୍ତ କାମ, ସେ ଯାହା ଚାହିଁବେ ତାହା ପୂରଣ ହେବ। ତାଙ୍କର କାମନା ପୂରଣ କରିବା ପାଇଁ ଦରକାର ନାହିଁ ଆମେ ପଇସା କିଛି କାଠୁ ପାଇଯିବୁ, କେଉଁଠୁ ଚାକିରି କରିବେ ବା ବ୍ୟବସ୍ଥା କରିକି ଗୋଟେ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି କରିବେ, କ'ଣ ଗୋଟେ କରିକି କିଛି ଧନ ରୋଜଗାର କରିକି ତାଙ୍କର କାମନା ପୂରଣ କରିବେ। ଭଗବତ ଗୀତାରେ ଭଗବାନ କହିଲେ, ଦୁଇଟି ଶ୍ଲୋକ କହିଲେ ସେଥିରେ, ନମି ପାର୍ଥା ଅସ୍ତି କର୍ତ୍ତବ୍ୟମ ତ୍ରିଶୁ ଲୋକେଶୁ କିଞ୍ଚନ ନାନବାପ୍ତମ ଅବାପ୍ତବ୍ୟମ ବର୍ତ୍ତୈବ ଚ କର୍ମଣି। ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, ନମି ଭଗବାନ କୌଣସି କର୍ତ୍ତବ୍ୟ ନାହିଁ, କିନ୍ତୁ ତଥାପି ସିଏ କାର୍ଯ୍ୟ କରନ୍ତି ଏବଂ ଯିଏ କଥା ଜାଣନ୍ତି ଯେ କର୍ମାଣି ଯେ କର୍ମରେ ବନ୍ଧନ ହୁଅନ୍ତି ନାହିଁ। ଭଗବାନଙ୍କ ଏହି କର୍ମକୁ ଯେଉଁମାନେ ଜାଣନ୍ତି ସେମାନେ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ଏହିଭଳି ରହିଛି ଭଗବାନଙ୍କର ସବୁ କଥା, ଆପ୍ତ କାମ, ଯାହା ଚାହିଁବେ ତାହା ପ୍ରାପ୍ତ ହୋଇଯିବେ, ଏଭଳି ଶକ୍ତି ରହିଛି ଭଗବାନଙ୍କର। ଲକ୍ଷ୍ମୀଦେବୀ ଆମର ଯେତେବେଳେ କୁହାଯାଇଛି ମହାପ୍ରଭୁ, ସେ ଭଗବାନ ଯେତେବେଳେ ଶ୍ରୀଧରଙ୍କୁ ପଚାରିଲେ, ଶ୍ରୀଧର ନା କ'ଣ ତାଙ୍କ ନା ଶ୍ରୀବାସ, ଶ୍ରୀବାସ ଯିଏ ନାରଦମୁନିଙ୍କର ଅବତାର, ତାଙ୍କୁ ପଚାରିଲେ, ଶ୍ରୀବାସ ପଚାରିଲେ, ଶ୍ରୀବାସ ମହାପ୍ରଭୁ ଯେତେବେଳେ ସାତ ପ୍ରିୟରେ ଭାବ ଦେଇଥିଲେ ପ୍ରକାଶ କରିଥିଲେ, ଶ୍ରୀବାସକୁ ପଚାରିଲେ, ଶ୍ରୀବାସ କ'ଣ ତ ମାଗ ମୋଠୁ, ସମସ୍ତେ କିଛି କିଛି ନେଉଛୁ, ତୁମେ କିଛି ନିଅ। ସେ ତିନୋଟି ତାଳି ମାରିଲେ। ଶ୍ରୀବାସ ବିରାଟ ବଡ଼ ପରିବାର ରହିଛି, ତାଙ୍କର ଭାଇ 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 ସବୁ ରହିକରି ରହିଛନ୍ତି, ତାଙ୍କର କିଛି କାମ ନାହିଁ। ସକାଳୁ ଉଠିଲେ ଭଗବାନଙ୍କୁ ଆରାଧନା କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଆଉ କିଛି ନାହିଁ, ଆଉ କିଛି ସେବା ନାହିଁ ତାଙ୍କର, ସେ ଗୋଟିଏ ଇଏ। ତେଣୁ ଭଗବାନ କହିଲେ, ତୁ ଗୋଟେ ରୋଜଗାର ପ୍ରସାର କିଛି ନାହିଁ, ଗୃହସ୍ଥ ତୁ, ଆଉ ମୋଠୁ କ'ଣ ନେଉନୁ କିଛି ନା? ତିନିଟି ତାଳି ମାରିଲେ, ତିନିଟି ତାଳି ମାରିଲେ କ'ଣ ହେଲା? ତିନିଟି ତାଳି ମୁଁ ତୋତେ ଦେବି ନା କ'ଣ? ତିନିଟି ତାଳି କ'ଣ ପାଇଁ ମାରିଲୁ? ନା ପ୍ରଭୁ, ମୁଁ ଗୋଟେ ଦିନ ଅପେକ୍ଷା କରିବି, ଆପଣ ଯଦି ଖାଇବାକୁ ନଦେବେ, ଆଉ ଦୁଇ ଦିନ ଅପେକ୍ଷା କରିବି ଖାଇବାକୁ ନଦେଲେ, ତିନି ଦିନ ଅପେକ୍ଷା କରିବି ଖାଇବାକୁ ନଦେଲେ, ଗଙ୍ଗାରେ ଝାଡ଼ ଝାସ ଦେବି, ପରିବାର ସହିତ ଝାସ ଦେବି। ଭଗବାନ ଖୁସି ହେଇଗଲେ, କହିଲେ, ତୋର ଘରେ ବିରାଡ଼ି ମଧ୍ୟ, ମୁଁ ପଛକେ କ'ଣ, ମୁଁ ପଛକେ ଭିକ୍ଷା କରି ଚଳିବି, କିନ୍ତୁ ତୋ ଘରରେ ବିରାଡ଼ି ମଧ୍ୟ ଖାଇବା ପାଇଁ ଅଭାବ ରହିବ ନାହିଁ। ଏଇଭଳି ଭାବରେ କହିଲେ ଭଗବାନ। ଲକ୍ଷ୍ମୀଦେବୀ ତାକୁ ଯଦି ତ୍ୟାଗ କରିଦେବେ, ଭଗବାନଙ୍କର ଶ୍ରୀହୀନ ହୋଇଯିବେ। ଏହିଭଳି ଭାବରେ ଗୁରୁବାର ଦିନ ଶ୍ରେଷ୍ଠ ମାସ, ମାସ ଭିତରେ ଶ୍ରେଷ୍ଠ ମାସ ହେଉଛି ମାର୍ଗଶୀର ମାସ, ଦିନ ଭିତରେ ଶ୍ରେଷ୍ଠ ଦିନ ହେଉଛି ଗୁରୁବାର ଦିନ, ଜଗନ୍ନାଥଙ୍କର ଏହିଭଳି ଭାବରେ ଅପମାନ କରାଯାଏ। ଆମର ଓଡ଼ିଶାର ଜଗନ୍ନାଥ ରହିଛନ୍ତି, ଓଡ଼ିଶାର ସ୍ତ୍ରୀ ଲୋକମାନଙ୍କ ଏହିଭଳି ଭାବରେ ଜଗନ୍ନାଥଙ୍କୁ ଗୋଇଠା ମାରିବେ ସେଦିନ। ଏଇଭଳି ଭାବରେ କଥା ଆଉ କ'ଣ କହିବା। ତେଣୁ ଶ୍ରୀପତେ ଆପ୍ତ କାମସ୍ୟ, ଭଗବାନଙ୍କର ଯାହା ଆବଶ୍ୟକତା ରହିଛି, ଭଗବାନ ସେ ଯିଏ ସମସ୍ତଙ୍କର କାମନା ପୂରଣ କରୁଛନ୍ତି, ତାଙ୍କର କାମନା ଆଉ ଜଣେ ପୂରଣ କରିବ, ଲକ୍ଷ୍ମୀ ପୂରଣ କରିବ ନା କ'ଣ? ଏକ ବହୁନାମ ଯେଉଁ ବିଦଧାତି କାମାନ, ସେ ଏକ, ସେ ଭଗବାନ ଏକ, ନିତ୍ୟ ନିତ୍ୟାନାମ ଚେତନଶ୍ଚେତନ ନାମ, ଏକ ବହୁନାମ ଯେଉଁ ବିଦଧାତି କାମାନ, ଆମେ ସବୁ ଚେତନଶୀଳ, ଭଗବାନ ମଧ୍ୟ ଚେତନଶୀଳ, ଆମେ ହେଉଛୁ ବହୁ ବଚନରେ, ସେ ହେଉଛନ୍ତି ଏକ, ଏକ ବଚନରେ ସିଏ, ଲକ୍ଷ୍ମୀ ମଧ୍ୟ ବହୁ ବଚନ, ଜଗନ୍ନାଥ ବହୁ ବଚନ, ଜଗନ୍ନାଥ ହେଉଛି ଏକ, ଏକ ବଚନ ସିଏ। ତେଣୁ ନିତ୍ୟ ନିତ୍ୟାନାମ, ସିଏ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, ଚେତନ ଚେତନ ଏକ ବହୁ ନାମ, କିନ୍ତୁ ତଫାତ୍ ହେଉଛି କ'ଣ ନା, ଆମେ ଯଦିଓ ବହୁ ଅଛୁ, ଆମର ଯାହାର ଯାହା ଆବଶ୍ୟକତା ସେ ପୂରଣ କରନ୍ତି ଏକ ହେଇକରି ମଧ୍ୟ। ଏକ ବହୁନାମ ଯେଉଁ ବିଧାତି କାମମାନ, ଯାହାର ଯାହା ଆବଶ୍ୟକତା କାମ ପୂରଣ କରିବେ, ଆପ୍ତ କାମ ତାଙ୍କୁ କୁହାଗଲା, ସେ ହେଉଛନ୍ତି ଆପ୍ତ କାମ, ତାଙ୍କର କାମନା ପୂରଣ ହେଉଛି କରିବେ ନା କ'ଣ? ଆପ୍ତ କାମ, ଯେ ଯାହା ଚାହିଁବେ ତାହା ମିଳିଯିବ ତାଙ୍କୁ। ଶ୍ରୀପତି ଆପ୍ତ କାମ ସେ କ୍ରିୟତାର୍ଥ କୃତାତ୍ମନ, ଆଉ ଆମେ କ'ଣ ତାଙ୍କୁ, ସେ ହେଉଛି କୃତାତ୍ମନ, ଯିଏ ଯାହା ଚାହିଁବେ ତାହା ପୂରଣ ହୋଇଯିବ, ଆପ୍ତ କାମ କୃତାତ୍ମନ। ତେଣୁ ତାଙ୍କ ପାଇଁ ଆମେ କ'ଣ କରିବା, ସେ ନରେନ୍ଦ୍ର ପତ୍ନୀମାନେ କ'ଣ କରିବେ, ନରେନ୍ଦ୍ର କନ୍ୟାମାନେ କ'ଣ ତାଙ୍କର କରିବେ, ଆମେ ବା ତାଙ୍କର କ'ଣ କରିବା, କୃତାତ୍ମନ। ତାଙ୍କର କିଛି ଆବଶ୍ୟକତା ନାହିଁ, ସେ କାହିଁକି ଆସିବେ ଏଠିକି ଏଇଭଳି ଭାବରେ ଏଇ ଭାବରେ କହୁଛନ୍ତି, କାହିଁକି ଆସିବେ ଏଠିକି? ତେଣୁ ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି ଭାଷାରେ ଯେ ଭୋ ସହଚର୍ଯ୍ୟ ପ୍ରେମ ଶୂନ୍ୟ ପ୍ରେମ ଶୂନ୍ୟ କୃଷ୍ଣେ ଈର୍ଷା ଅସୂୟାଦାୟକ ଅଦା ତ୍ୟଜତମ ଇତି ବଦନ୍ତି ତସ୍ୟ ସର୍ବ ସର୍ବ ତ୍ରୌଦାସୀନୀୟ ମାନ୍ୟ ଆଉ କେମିତି ହେ ସଖୀମାନେ ଦେଖ, ତାଙ୍କର ପ୍ରେମ ନାହିଁ, ଆମ ପ୍ରତି ପ୍ରେମ ନାହିଁ, କାହା ପ୍ରତି ପ୍ରେମ ନାହିଁ, କାହିଁକି ନା ଈର୍ଷା ଏବଂ ଅସୂୟାରେ କହୁଛନ୍ତି। ଈର୍ଷା ଆଉ ଅସୂୟା ଭିତରେ କ'ଣ ତଫାତ ଅଛି ଦେଖି ବୁଝିବାକୁ ପଡ଼ିବ। ଈର୍ଷା ଯାହା ଅସୂୟା ଯାହା ଭାବୁଥିଲି, ଈର୍ଷା ଆଉ ଅସୂୟା ଭିତରେ ତଫାତ ରହିଛି। ଅସୂୟା କରିକି ଏଇଟା କହୁଛନ୍ତି, ତେଜତ୍ୟ ତେଜ ତାଙ୍କୁ ତ୍ୟାଗ କରିବା ପାଇଁ ବଦନ୍ତି। ସର୍ବତ୍ର ଉଦାସୀନୀୟ ମାହ, ଭଗବାନ ଉଦାସୀନ ଭାବରେ ରହନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ନବମ ଅଧ୍ୟାୟରେ କ'ଣ ସେ ଶ୍ଳୋକ, ଯଦିଓ ସବୁ କରନ୍ତି ଉଦାସୀନ ବତ ଆସୀନ ଅଶକ୍ତ ତେଷ କର୍ମସୁ, ଯଦି ସବୁ କର୍ମ କରୁଛନ୍ତି ସିଏ କିନ୍ତୁ ଉଦାସୀନ ଭଳି ରହୁଛନ୍ତି, ଅଶକ୍ତ ଭଳି ସେ ସବୁ କାର୍ଯ୍ୟ କରୁଛନ୍ତି ପରମାତ୍ମା ରୂପରେ। ବନ୍ଦ କରିଦିଅନ୍ତୁ, ମୋତେ ଦେଇଦିଅନ୍ତୁ ନା। ଏଇଟାକୁ ଇଏ କରି ଦେଖନ୍ତୁ, ଏଇଟାକୁ ସେୟାର କରିଦେଲେ ଏଇଟା ହେଇଗଲା, ଏଇଟା କିନ୍ତୁ କଟିଗଲା ଆଉ, ଏସବୁ ଡିଷ୍ଟର୍ବାନ୍ସ ରହିଛି
ମାନେ କଟିଗଲା।
ଆଚ୍ଛା, ତେଣୁ ଏଇଠି ଯେଉଁ ରହିଲା ଶ୍ରୀପତେ ଆପ୍ତ କାମସ୍କ୍ରିୟ, ହଁ ଏଠି କହୁଛନ୍ତି ଈର୍ଷା ଏବଂ ଅସୂୟାରେ ଏମାନେ କେତେ ଜଣ କହୁଛନ୍ତି ଗୋପୀମାନେ, ନନୁ ଶ୍ରୀପତି ତ୍ୱା ତସ୍ୟାଂ ତସ୍ୟାଂ ତସ୍ୟ ପ୍ରେମ ପ୍ରେମାନ୍ତି ଚେତ୍, ତାର ଅର୍ଥ ହେଉଛି କ'ଣ, କୃଷ୍ଣଙ୍କର ଆମ ପାଇଁ କ'ଣ ପ୍ରୟୋଜନ ଅଛି, ସିଏ ତ ଆପ୍ତ କାମ, ତାଙ୍କର କିଛି ଆବଶ୍ୟକତା ନାହିଁ ଆମ ପାଇଁ, ମାନେ ଆମେ ତାଙ୍କୁ କିଛି ସାହାଯ୍ୟ କରିବୁ ବା ତାଙ୍କୁ କିଛି ଆନନ୍ଦ ଦେବୁ ଏସବୁ ନୁହଁ କିଛି। ଆମେମାନେ ବନବାସିନୀ, ତିନି ସିଏ ହେଉଛନ୍ତି ଶ୍ରୀପତି ଲକ୍ଷ୍ମୀଙ୍କର ପତି, ତାଙ୍କର ଲକ୍ଷ୍ମୀଙ୍କ ପ୍ରତି ପ୍ରୀତି କରୁଛନ୍ତି, ତା ପାଇଁ କରିପାରୁ ନାହିଁ ଆମେ ଚିନ୍ତା କହିପାରିବା ନାହିଁ, କାହିଁକି ନା ସିଏ ଆତ୍ମକାମ ବା ଆପ୍ତ କାମ, ଯାହା ଚାହିଁବେ ତାହା ପାଇଯିବେ। ଶ୍ରୀପତି ଲକ୍ଷ୍ମୀଦେବୀ ସେ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ତାଙ୍କର ସେବା କରୁଛନ୍ତି, ପୂର୍ଣ୍ଣ ସ୍ୱରୂପ ସେ ପୂର୍ଣ୍ଣ। ଅତଏବ ଲକ୍ଷ୍ମୀଙ୍କ ସହିତ ମଧ୍ୟ ତାଙ୍କର କିଛି ପ୍ରୟୋଜନ ନାହିଁ, ଲକ୍ଷ୍ମୀ ଯଦି ରୋଷନ୍ତୁ ରାଗନ୍ତୁ ଯାହା କରନ୍ତୁ ଯେତେ ଯାହା କରନ୍ତୁ ଭଗବାନଙ୍କ କିଛି ଅସୁବିଧା ହେବ ନାହିଁ। ଅତଏବ ଏଇ ନରେନ୍ଦ୍ର କନ୍ୟା କ'ଣ କିଏ କ'ଣ କିଏ ତାଙ୍କର ବିବାହରେ କ'ଣ ତ ଆବଶ୍ୟକତା ଅଛି ନା କ'ଣ ଅଛି, ନ ବିବାହ ନକଲେ ହେବ ନାହିଁ, ଆମେ ବିବାହ କରିବୁ ବିବାହ ନକଲେ ରହିପାରିବେ ନାହିଁ ସିଏ, ଏସବୁ ରହିଛି। ତେଣୁ ତାଙ୍କର କିଛି ଆବଶ୍ୟକତା ନାହିଁ, ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ବିବାହର ଅନ୍ୟ ତାଙ୍କର ଆଉ କାହାର ବିବାହ କରିବା ଦରକାର ନାହିଁ, ଏଇଟା ଉଦ୍ଧବଙ୍କୁ ସନ୍ଦେଶ ଦେଉଛନ୍ତି। ନିଗୁଢ଼ ଅର୍ଥ ହେଉଛି ଏଇଟା, କାହିଁକି ସେ ବିବାହ କରିବେ, ତାଙ୍କର କ'ଣ ଆବଶ୍ୟକତା ଅଛି, ଆମକୁ ତ ପଚାରିଲେନି, ପୁଣି ସେ ସ୍ତ୍ରୀମାନଙ୍କୁ ବୋଲି ପଚାରିବେ ନାହିଁ, ଆମେ ଯଦି ପଚାରିଲେ ନାହିଁ ସେଭଳି ଭାବରେ ତାଙ୍କ ଅବସ୍ଥା ହେବ, ଆମେ ଯେମିତି ଆଜି କଷ୍ଟ ପକାଉଛୁ ତାଙ୍କର ମଧ୍ୟ ସେଇ ଅବସ୍ଥା ହେବ, ତେଣୁ ଉଦ୍ଧବ ତୁମେ ସେଇ ବ୍ୟବସ୍ଥା କର। ନିଗୁଢ଼ ଅର୍ଥ ହେଉଛି ଏଇଭଳି ଭାବରେ, ତେଣୁ ଏଠି ଇଏ କହୁଛନ୍ତି ସନାତନ ଗୋସ୍ୱାମୀ କହୁ, ନନୁ ତଥାପି ଭବତୀଷୁ ପରମ ଅପେକ୍ଷା, କିନ୍ତୁ ତା ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ନା ଯେ କାହିଁକି ଆସିବେ ସିଏ, ସେ ତ ରାଜାଙ୍କର କନ୍ୟାଙ୍କୁ ବିବାହ କରିବେ, ରାଜା ହେଲେ ସିଏ ଏଠି କାହିଁକି ଆସିବେ, ଆମେ ଗତକାଲି ଯେଉଁ ଆଲୋଚନା କରୁଥିଲେ, ଯଦି ଉଦ୍ଧବ କହିବେ ନା ଆପଣଙ୍କୁ ସେ ଆପଣମାନଙ୍କୁ ସବୁ ତୁମମାନଙ୍କୁ ସବୁ ବହୁତ ସିଏ ଅପେକ୍ଷା କରିଛନ୍ତି, ସବୁବେଳେ ଚିନ୍ତା କରୁଛନ୍ତି, ତୁମକୁ ଛାଡ଼ି ସେ ରହିପାରିବେ ନାହିଁ, ସେ ଆସିବେ ନିଶ୍ଚିନ୍ତ ଭାବରେ, ଅତ୍ର ଏସତି ଏବ ସେ ଏଠିକି ନିଶ୍ଚିନ୍ତ ଭାବେ ଆସିବେ, ତେଣୁ ଏଇ ଶ୍ଳୋକଟି କୁହାଯାଉଛି ନା କାହିଁକି ସେ ଆସିବେ, ସେ ତ ଆପ୍ତ କାମ, ତାଙ୍କର କ'ଣ ଆବଶ୍ୟକତା ଅଛି ନା କ'ଣ, କିଛି ନାହିଁ। ତେଣୁ ଏଇଭଳି ଭାବରେ କୃଷ୍ଣ ମଥୁରାରେ ପୁର ରମଣୀଗଣଙ୍କ ସଙ୍ଗ କରିଥିଲେ ବୋଲି ଗୋପୀମାନେ ଯଦିଓ ଶୋକ କରିଥିଲେ, ତଥାପି ବର୍ତ୍ତମାନ ସେମାନେ ହୃଦୟଙ୍ଗମ କଲେ ଯେ ପରମେଶ୍ୱର ଭଗବାନ ରୂପେ ତାଙ୍କର କୌଣସି ରମଣୀର ପ୍ରୟୋଜନ ନାହିଁ, ତାଙ୍କର ଅହେତୁକ କୃପାବଶତଃ ତାଙ୍କର ସ୍ନେହର ଭକ୍ତବୃନ୍ଦକୁ ସେ ତାଙ୍କ ସଙ୍ଗ ପ୍ରଦାନ କରନ୍ତି। ତାଙ୍କର କିଛି ଆବଶ୍ୟକତା ନାହିଁ, କିନ୍ତୁ ଆମକୁ କୃପା କରିବା ପାଇଁ, ଭକ୍ତଙ୍କୁ କୃପା କରିବା ପାଇଁ ସେ ଭକ୍ତଙ୍କର ଦ୍ୱାରା ସେବିତ ହୁଅନ୍ତି। ଆମେ ଯଦି ସେବା ନ କରିବା ତାଙ୍କର ଅସୁବିଧା ହୋଇଯିବ, ତାଙ୍କୁ ଭୋକ ଲାଗିବ, ତାଙ୍କର ସବୁ ପ୍ରକାର ଅସୁବିଧା ହୋଇଯିବ, ତାହା ନୁହଁ। ଆମକୁ କୃପା କରିବା ପାଇଁ ଯଜ୍ଞଶ୍ରେଷ୍ଠା ଆସନ ସନ୍ତୋ ମୁଚ୍ୟନ୍ତେ ସର୍ବକିଳବି ସେଇ ଭୁଞ୍ଜନ୍ତେ ତୁ ଅଭଂ ପାପା ଯେଇ ପତନ୍ତି ଆତ୍ମକାରଣାତ୍। ଆମେ ଯଦି ଭଗବାନଙ୍କୁ ଭୋଗ ନ ଲଗେଇବା ତାହେଲେ ଆମେ କେବଳ ପାପ ହିଁ ଭକ୍ଷଣ କରିବା। ତେଣୁ ଭଗବାନ ସେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ଏ ପାପକର୍ମ ପ୍ରତିକ୍ରିୟାରେ ମୁକ୍ତ କରିଦେଉଛନ୍ତି, ସେ ପ୍ରସାଦରେ ପରିଣତ କରିଦେଉଛନ୍ତି, ଖାଦ୍ୟକୁ ପ୍ରସାଦରେ କରିଦେଉଛନ୍ତି। ଆଉ କିଏ କରିପାରିବ? ବୈଜ୍ଞାନିକମାନେ ରିସର୍ଚ୍ଚ କରିକିରି ଭୋଗକୁ ପ୍ରସାଦ କରିପାରିବେ କେମିତି ହେଉଛି, ଭୋଗଟା ପ୍ରସାଦରେ ପରିଣତ କେମିତି ହେଉଛି ଜାଣିଛନ୍ତି ସେମାନେ? ଜଣେ ନାସ୍ତିକ ବ୍ୟକ୍ତି ଯାଇଥିଲେ ପୁରୀ ଜଗନ୍ନାଥ ମନ୍ଦିରକୁ, ଭଗବାନ କ'ଣ ଭାବୁଥିଲେ, ଇଏ ଗୋଟେ କାଠର ପ୍ରତିମା, ଇଏ କ'ଣ ଭଗବାନ, ଏଇଭଳି ଭାବରେ ନାସ୍ତିକ ସେ ଥିଲେ। ଯେତେବେଳେ ଭଗବାନ ଯାଇଛନ୍ତି ସେହି ସମୟରେ ଭଗବାନ ତାଙ୍କୁ କୃପା କଲେ, ତାଙ୍କରି ସାମ୍ନାରେ ସବୁ ଖାଦ୍ୟ ସବୁ ଯାଉଥିଲା, ଭୋଗ ଭୋଗ ଯାଉଥିଲା, କ'ଣ ସୁପକାରମାନେ ସବୁ ନାକ ଫାଙ୍କ ସବୁ ବନ୍ଧାବନ୍ଧି କରିକି ନେଇକି ଯାଉଥିଲେ, ତାଙ୍କର ବାସନା କାଳି ପଶିଯିବ ତାଙ୍କ ଇଏରେ। କିନ୍ତୁ କେତେବେଳେ ବାସନା କିଛି ନଥିଲା, କିଛି ଜାଣିପାରୁନଥିଲେ ବାସ, ସେ ଭକ୍ତ ଜଣଙ୍କ ବା ସେ ଅଭକ୍ତ, ଅଭକ୍ତରୁ ଭକ୍ତ ହେଇଗଲେ ସିଏ। କିନ୍ତୁ ଯେତେବେଳେ ଭଗବାନ ଭୋଗ ଲାଗିଗଲା, ଭୋଗ ଲାଗିଗଲା ପରେ ଯେତେବେଳେ ସେ ଫେରିଲା, ସେ ସେଇଠି ଅପେକ୍ଷା କରିଛନ୍ତି, ସେଇଠି ରହିଛନ୍ତି, ତାଙ୍କର ସାମ୍ନାରେ ଯାଉଥିଲା ଖାଦ୍ୟ, ପୁଣି ତାଙ୍କ ସାମ୍ନାରେ ଆସିଲା ସେଇ ଖାଦ୍ୟ, କିନ୍ତୁ ସେଇଟା ପ୍ରସାଦରେ ପରିଣତ ହୋଇଯାଇଛି, ଭୋଗଟା ପ୍ରସାଦରେ ପରିଣତ ହୋଇଯାଇଛି, ସବୁ ମହକ ବାସ ଆସୁଛି, ସେଇ ବାସ ଜାଣିକି ଚୁଙ୍ଗିକିରି ସେ ହେଇଗଲେ ଭଗବାନ ଭକ୍ତ ହେଇଗଲେ। ଏ କଥା ରହିଛି, ଜଗନ୍ନାଥଙ୍କ ଭକ୍ତ ହେଇଯାଇଛନ୍ତି। ଯେମିତି ଆମର ଚାରି କୁମାର ଭଗବାନ ପାଦ ପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଗ୍ରହଣ କରିକିରି ସେ ଭକ୍ତ ହେଇଗଲେ, ତା ପୂର୍ବରୁ ସେ ଜ୍ଞାନୀ ଥିଲେ। ଏଇଭଳି ଭାବରେ ଏ ଶ୍ଳୋକଟି କୁହାଯାଇଛି। ତେଣୁ ଆମେ କଥାକୁ ବିଶ୍ରାମ ଦେବା, ସମୟ ହେଇଗଲା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବୃନ୍ଦ କି ଜୟ ଗୌର ପ୍ରମାନନ୍ଦ। କେଉଁଟା କିଏ ଆମେ ଗୋଟେ ଆଉ ଗୋଟେ ଆଣିବାକୁ ପଡ଼ିବ। ଆଚ୍ଛା ପ୍ରଭୁ, ଏଇ ଯେଉଁ ମୋର ଗୋଟେ ଇଏଟା ଆଣିବେ, ବୋଡ଼ାଫୋନ୍ର ଗୋଟେ ଇଏ ଦରକାର। ଏଇଟା ହଉନି, ମାନେ ରାକେଶ ଥିଲା ବେଳେ ଚାଲିଯାଉଥିଲା।